भगवते वासुदेवाय। श्रीमद्भागवत दशम स्कंदर 23 अध्यायरे मन श्रवण करुथिले किभळि ब्राह्मणी मानंको बा निजर निज शिवपति मान पत्नी मानंको दर्शन करी अलौकिक भक्ति को दर्शन करी ब्राह्मण माने निजको निंदा करछन्ति निजर ज्ञान निजर ब्रह्मचर्य निजर स्वाध्याय जगतर समस्त सद्गुण जदि बहुत नीति बहुत सद्विचार बहुत सदालोचना जहां सब करुदी कृष्ण भक्ति रे ता न लगे बा कृष्ण भक्ति में प्राप्त न हो पारे तार किसी मूल्य नहीं। ब्राह्मण माने जदि शास्त्र बेता थिले किंतु कृष्ण भक्तिर जो महिमा सेटा को जानी पार नथिले किंतु पत्नी माने जानथिले जितेबेले कृष्ण पठेइछन्ति सखा मानंकु तांका अंतरर हृदय जो भाव रही प्रकट करिया अंतर जो भावनाटा रही केवल परमात्मा जानते परमात्मा ही प्रकट करेंगे जो आज आम मामन द्वादशी मामन देव आशीर्वाद मामन देव चाहते भगवान मामन देव चाहते से जेकोसी उपाय नहीं पार था बलिंग पाखर से जगतर कर्ता विष्णु बलिंग पाखर मागवाटा गोटे निहाती आवश्यक किसी ना बलि महाराज भी एभले नुहति जिसे विष्णु सागर युद्ध करेंगे जी विष्णु मागे मत दे दिए तुम इंद्र पद को सेमती नुहत कारण सी बलि होती कृपा सिद्ध कृपार विजयटा को जो अंकुरोद्गम करते प्रहलाद से सिद्ध प्राप्त है शुद्ध महात्मा द्वारा ही भगवान नित्य पार्षद कृपार जी सिद्ध जे नित्य सिद्ध तांकर कृपार ही आम भक्तिलतार विजयटा प्राप्त हो पार भक्तिलतार विजयटा को सिंचन करते किए प्रहलाद महाराज से स्मरण कर अंतर जो भाव लुचिक रही छलना करके आसे छल विक्रमणी बोले अद्भुत भावन पदन खनीर जनित जन पावन केशव द्रुत वामन रूप जय जगदीश हरे गोटे छलना कले भक्त केते निर्मल भक्त हृदय केते दृढ़ जे शरणागत जे भगवान चरण कमल संपूर्ण समर्पित होती से जेकोसी प्रतिकूल अवस्था भी श्रीकृष्ण आमर कौन आमर सब सर्त रही आम के भगवान जिते आमर सब ठीक मोर मन ठीक मोर देह ठीक मोर सब सुंदर व्यवस्था अच्छी मोर धन सम्पत्ति सब परिपूर्ण होकर मुझे भगवान जिते बाधा सृष्टि से मुझे संसार आम स्ट्रगलींग कर मोर समस्या के दूरभूत कराया जो मैंने शरणागत से नुहति गुरुदेव से कथा सब बारंबार कहते सरेंडर मान तुम रिस्ट्रेन कर इंडिपेंडेंट को तुम जो शरणागत हो गल तुम फेरे पार तक अब्यूज कह जाए तुम इंडिपेंडेंट जो स्वतंत्रता तुम अपव्यवहार करगवान मान भगवान को देदेली मान सुख हौ दुख हौ जेकोसी परिस्थित भक्ति लिखिले ना मार भी राख भी जो इच्छा तो मार नित्य दास प्रति अधिकार अधिकार छाड़ देली मुझे आप सुख आसु दुख आसु मार रख मुंकर शरणागत भावटा भगवान बामन देव जी सीधा सल आसिक बड़ी को मागि था बलि तुम दे दि बलि से बलि थे कारण तक अंतर में प्रहलाद महाराज कृपार विजय को संचारित कर दे थे जी भगवान शुद्ध भक्त कृपा प्राप्त हो केवल से पथर ही जीव से कृपा पथर ही जीव तर भगवान छलना करके आसते छल विक्रम छलना अर्थ विभिन्न प्रकार प्रतिकूल परिवेश रे प्रथम छलना है आगे रूप को परिवर्तन कले आगे क्यों रूप आविर्भाव है अदिति कश्यप सम्मुख में विष्णु रूप से संपश्यतम बटम संगे संग विष्णु रूप से आविर्भाव है कश्यप ऋषि आश्रम पर आलोक आलोकित हो गला सांग सांग बटु हो गले छलना आरंभ कले बटु मान कौन ब्रह्मचारी छोट पिला ଛଳନା ଲାଭ କଲି। ଭକ୍ତ ପ୍ରତ୍ୟେକ ସ୍ଥିତିରେ ସେ ଭଗବାନଙ୍କର ସମସ୍ତ ସ୍ଥିତିରେ, ଯଦି ଆମେ ଛଳନାକୁ ଦେଖିବା, ଭଗବାନ ବାମନ ଦେବ କଣ କଣ ଛଳନା କରିଛନ୍ତି ବଳିଙ୍କ ସାଙ୍ଗରେ। ଯଦି ବଳିଙ୍କ ପାଖକୁ ସେ ବିଷ୍ଣୁ ସ୍ୱରୂପରେ ଯାଇଥାନ୍ତେ, ବଳି କଣ ଦେଇନଥାନ୍ତେ? ଦେଇଥାନ୍ତେ। କିନ୍ତୁ ଏଥିରେ ବଳିଙ୍କର ଦୃଢ଼ତା, ଶରଣାଗତ ଭକ୍ତର ସମର୍ପଣତା ଆମକୁ ଶିଖାଉଛନ୍ତି ଯେ ଶରଣାଗତ ଭକ୍ତ ସେ ସବୁ ଅବସ୍ଥାରେ ଭଗବାନ, ଆମେ ଭଗବାନଙ୍କର ମାନେ ସବୁ ଅବସ୍ଥାରେ ଭଗବାନଙ୍କର, ଆମେ କେବେ ଭଗବାନଙ୍କୁ ଛାଡ଼ି, ଯେ ଶରଣାଗତ ହେଇଛି ସେ କୌଣସି ଅବସ୍ଥାରେ ଭଗବାନଙ୍କୁ ଛାଡ଼ି ପାରିବେନି। ଯଦି ଆମେ ସର୍ତ୍ତ ଉପରେ ସେବା କରୁଛେ, ଆମର ସୁଖ ଉପରେ ସେବା କରୁଛେ, ପ୍ରତିକୂଳ ଅନୁକୂଳ ନେଇକି ଆମେ ସେବା କରୁଛେ, ତାହେଲେ ସେଟା ଆମର ଶରଣାଗତ ପୂର୍ଣ୍ଣ ହେଇନି। ଆମର ସୁବିଧା ବେଳେ ଆମେ ଭଗବାନଙ୍କର, ଅସୁବିଧା ବେଳେ ଆମେ ସଂସାର। ଏଟା ତ ଦୁନିଆର ସାଧାରଣ ଲୋକମାନଙ୍କର ଏଟା ବିଚାର, ଯେତେବେଳେ ଆମର ସୁବିଧା ସେତେବେଳେ ଆମେ ହେଉଛନ୍ତି ଭଗବାନଙ୍କର, ଯେତେବେଳେ ଆମର ଅସୁବିଧା ସେତେବେଳେ ଆମେ ହେଉଛନ୍ତି ସଂସାର। ଆମ ଅସୁବିଧାଟା ମୋତେ ମେଣ୍ଟେଇବାକୁ ପଡିବ ନାହିଁ। ପ୍ରଥମେ ହେଲା ରୂପକୁ ପରିବର୍ତ୍ତନ କଲେ, ରୂପକୁ ପରିବର୍ତ୍ତନ କଲେ, ଏବଂ ତା ପୂର୍ବରୁ ଗୋଟେ ଛଳନା ହେଲା, ସେ ସର୍ବଜ୍ଞ ବିଷ୍ଣୁ ସେସବୁ ଜାଣିଛନ୍ତି। ଶୁକ୍ରାଚାର୍ଯ୍ୟ ଗୋଟିଏ ଯଜ୍ଞରେ ତାଙ୍କୁ ଇନ୍ଦ୍ର କରିଦେଲେ, ଗୋଟିଏ ଯଜ୍ଞ ଦ୍ୱାରା। ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ କଣ କରୁଛନ୍ତି ନା, ଯଜ୍ଞ ଉପରେ ଯଜ୍ଞ କରୁଛନ୍ତି, କେମିତି ଅତି ଶୀଘ୍ର ମୁଁ 100ଟି ଅଶ୍ୱମେଧ ଯଜ୍ଞ କରିଦେବି, ଯାହାଦ୍ୱାରା ବଳି ସବୁଦିନ ପାଇଁ ଇନ୍ଦ୍ର ହେଇଛି। ଶିଷ୍ୟ ବତ୍ସଳ ଥିଲେ, ଶିଷ୍ୟ ବତ୍ସଳ, ଶିଷ୍ୟ ପାଖରେ ବତ୍ସଳ ଶବ୍ଦ ଲାଗିଛି, ଗୁରୁକର ଏଟା ବିଶେଷଣ, ଶିଷ୍ୟକୁ ଭଲ ପାଇବା। କିନ୍ତୁ ଶିଷ୍ୟର ଲକ୍ଷଣ କହିଲେ ଭାଗବତମ, ବ୍ରିୟୁ ସ୍ନିଗ୍ଧସ୍ୟ ଶିଷ୍ୟ ଗୁରୁବେ ଗୁହମ ଅପି ଉତଃ। ଶିଷ୍ୟର ଗୁଣ ହବା ଦରକାର ସ୍ନିଗ୍ଧ, ଶିଷ୍ୟଟା ହେଉଛି ବିଶେଷ ଗୁଣ, ସେ କୋମଳ ସ୍ୱଭାବର ହବା ଦରକାର, ସ୍ନେହ ପରାୟଣ ହବା ଦରକାର। ସ୍ନିଗ୍ଧ ଶ୍ରୀଧର୍ଶନ ଲେଖିଲେ, ସ୍ନିଗ୍ଧ ଗୁରୁଙ୍କ ପ୍ରତି ତାଙ୍କର ସବୁବେଳେ କୋମଳ ମନୋଭାବ, ବୈଷ୍ଣବମାନଙ୍କ ପ୍ରତି କୋମଳ ମନୋଭାବ ରହିବା ଦରକାର। କଠୋର ସ୍ୱଭାବର, ଯାହାର ହୃଦୟ ସବୁବେଳେ କଠୋର, ଅନ୍ୟର ଦୁଃଖ ତାର ହୃଦୟକୁ ସ୍ପର୍ଶ କରିପାରୁନି, ଅନ୍ୟର ବିଚାର ତାର ହୃଦୟକୁ ସ୍ପର୍ଶ କରିପାରୁନି, ସେ ଭଗବାନଙ୍କର ଗୁରୁଙ୍କର ସେବା କଣ କରିବ? ଯିଏ ଏତେ ସ୍ୱାର୍ଥପର ତାର ହୃଦୟଟା ସେତେ କଠୋର, ଯାହାର ଯେତେ ସ୍ୱାର୍ଥ ରହିଛି, ସୁସ୍ୱାର୍ଥ ରହିଛି, ତା ହୃଦୟଟା ସେତେ କଠୋର। ସ୍ନିଗ୍ଧ ସେ ଗୁରୁଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ, କୋମଳ ଚିତ୍ତ, ସେଭଳି ଶିଷ୍ୟଙ୍କର ପ୍ରତି ଗୁରୁ ଅତ୍ୟନ୍ତ ଗୁହ୍ୟତମ ହେଲେ ବି ତାକୁ ସବୁ ଉପଦେଶ ଦିଅନ୍ତି। ବଳି ମହାରାଜଙ୍କର ଏତେ ମହାନତା ଥିଲା, ଶୁକ୍ରାଚାର୍ଯ୍ୟ ଏତେ ପ୍ରସନ୍ନ ହେଇଯାଇଥିଲେ, ସେ ଚାହୁଁଥିଲେ ସବୁଦିନ ପାଇଁ ମୋ ଶିଷ୍ୟକୁ ମୁଁ ଇନ୍ଦ୍ର କରିଦେବି। ଭଗବାନଙ୍କର ଗୋଟେ ନିୟମକୁ, ସେ ଭଗବାନଙ୍କର ନିୟମକୁ ପାଳନ କରିବା ପାଇଁ ଚାହୁଁଥିଲେ। କଣ ଭଗବାନ କହିଛନ୍ତି, 100ଟା ଯଜ୍ଞ କଲେ ଜଣେ ଇନ୍ଦ୍ର ହବ, ସେ ସେଇଟାକୁ ପାଳନ କରିକି ଅତି ଶୀଘ୍ର, ଯାହା କୁହନ୍ତି ଏମ୍ପାୱାର୍ଡ ପ୍ରୋସେସରେ, ସେ ତାଙ୍କ ନିଜ ଶକ୍ତି ଅର୍ପଣ କରିକି 69 ଯଜ୍ଞ କରିସାରିଲେଣି। ଆଉ ସେ ଯଦି ଭଗବାନଙ୍କର ବାଧା ଦେବାର ଥିଲା, ତାହେଲେ ପୂର୍ବରୁ ଆସିକି ବାଧା ଦେଇଥାନ୍ତେ, ପ୍ରଥମେ ଯଜ୍ଞ ପରେ ବଳି ଇନ୍ଦ୍ର ହେଲା ପରେ ସେତେବେଳେ ଆସିଥାନ୍ତେ, କି 10ଟା ଯଜ୍ଞ ପରେ ଆସିଥାନ୍ତେ। ଆସିଲେ କିଏ କେତେ ନମ୍ବର ଯଜ୍ଞରେ? 69ତମ ଯଜ୍ଞ, ଶେଷ ଯଜ୍ଞର ଅନ୍ତିମ ଯଜ୍ଞରେ ଆସିଲେ। ପୁଣି ଅନ୍ତିମ ଯଜ୍ଞରେ ପ୍ରଥମ ଦିନରେ ଆସିଥାନ୍ତ, ଲାଷ୍ଟ ମୋମେଣ୍ଟ, ଯେତେବେଳେ ବଳିଙ୍କର କେବଳ କେତୋଟି ମନ୍ତ୍ର ବାକି ଅଛି, ଅବବୃତ ସ୍ନାନ କୁହାଯାଏ, ବ୍ରାହ୍ମଣମାନେ ଯଜ୍ଞ ସମାପନ କରିବା ପୂର୍ବରୁ ଯିବେ, ସ୍ନାନାଦି କରିବେ, ମନ୍ତ୍ର ଉଚ୍ଚାରଣ କରିବେ, ଆହୁତି ଦିଆଯିବ, ସେଥିରୁ ବାହାରିବ ଅମୃତ, ବାସ୍ ବଳି ଅମୃତଟା ପିଇଦେବେ, କେବଳ କେତୋଟି ମନ୍ତ୍ର ବାକି ରହିଛି। ସେଥିରେ କେତେ ଆନନ୍ଦ ହବ, ଯେତେବେଳେ ଫଳଟା ପ୍ରାପ୍ତ ହବାର ଥିବ ସେହି ସମୟରେ ଗୋଟେ ଆନନ୍ଦ ମୁଖରେ ପ୍ରହାର ଦିଆହେଲା, ତଥାପି ଭଗବାନଙ୍କର ଭକ୍ତ କେବେଳେ ସମସ୍ତେ ଖୁସି ହେଇଛନ୍ତି ବାମନ ଦେବକୁ ଦର୍ଶନ କରିକି, ତାଙ୍କ ଛଳନାକୁ କିଏ ବୁଝିପାରୁନାହାନ୍ତି। ତାଙ୍କର ହୃଦୟ ପ୍ରକୃତରେ ଭଗବାନଙ୍କ ହୃଦୟରେ ତ ଛଳ ନାହିଁ, ଭଗବାନଙ୍କର ଛଳନଟା ହିଁ ହେଉଛି କରୁଣା। ଭଗବାନଙ୍କର ହୃଦୟଟା ସବୁବେଳେ କଣ? କରୁଣା। ତେଣୁ ତାଙ୍କର ଯେକୌଣସି ପ୍ରକାର କ୍ରିୟାଟା କରୁଣା, କ୍ରୋଧଟା କରୁଣା, ଛଳନାଟା କରୁଣା, କରୁଣାଟା ବି କରୁଣା, ହାସ୍ୟ ବି କରୁଣା, ସବୁ ତାଙ୍କର କରୁଣା। ଭଗବାନଙ୍କର କେବେ ଗୋଟେ ଜୀବ ପ୍ରତି ଯାହା କୁହାଯାଏ ଛଳନା, କୁଟ, କାପଟ, ଏଇଟା ପ୍ରଭୁଙ୍କ ପାଖରେ ନାହିଁ, ଏଟା ସବୁ ଶରଧାରେ ଲୋକଙ୍କର ଅଛି, ଯିଏ ଶରଧ ହେଇଛି ତାର ଏସବୁ ଜିନିଷ ଅଛି, ପ୍ରଭୁଙ୍କର ଏସବୁ ନାହିଁ। ଶେଷ ମୁହୂର୍ତ୍ତରେ ଯେଉଁ ସମୟରେ ଯାହା କୁହନ୍ତି ମୁଖରେ, ଯେମିତି ଜଣେ ହାତରେ ତାର ଆହାରଟା ନଉଛି ମୁଖ ପାଖକୁ, ସେଇଠି ଜଣେ ତାକୁ ବାଡ଼େ, ତାର କଣ ହବ? ସେଥିପାଇଁ ଲୋକମାନେ କଣ କରନ୍ତି, ସାପଟା ଯେତେବେଳେ ଧରିଥିବେ ବେଙ୍ଗକୁ ତାକୁ ବାଡ଼ନ୍ତି, ସେ ଆହାରଟା ଧରିଛି ରେ, ଆହାର ମୁଖର ପାହାର ଦଉଛୁ। ଗାଁ ଲୋକମାନଙ୍କର ଗୋଟେ ଜ୍ଞାନ ଅଛି, ଅଲଗା ସମୟରେ ସାପ ବାଡ଼େଇ ମାରିଦେବ କେହି କମ୍ପ୍ଲେନ୍ କରିବେ ନା କଣ ଭାବିଲେ? ସାପ ଯଦି କାହାକୁ ଧରିଥିବ ତାକୁ କହିବେ ନା ମା ମାରେନି ମାରେନି, ତା ଆହାରଟା ଆହାର ମୁହରେ ପାହାର ଦିଅନି, ଅଲଗା ସମୟରେ ତାକୁ ବାଡ଼େଇକି ମାରିଦେବେ। ସେତେବେଳେ ବିବେକ ଖର୍ଚ୍ଚ କରିବେ ନା, ସେ ଗୋଟେ ଭୋଜନ କରୁଛି। ଯଦି ଆପଣ ଭଗବାନ ଆପଣ ଅଲଗା ସମୟରେ ଆସି ପାରିଥାନ୍ତେ, କିନ୍ତୁ ଏମିତି ସମୟରେ ଆସିଛନ୍ତି ଯେଉଁ ସମୟରେ ଲାଷ୍ଟ ମନ୍ତ୍ର କେବଳ ବାକି ରହିଛି, ଅମୃତ ବାହାରିବ ବଳି ପିପାନ କରିଦେବେ, ସବୁଦିନ ପାଇଁ ଇନ୍ଦ୍ର ହେଇଯିବେ, ସମସ୍ତେ ଆନନ୍ଦିତ ପ୍ରଫୁଲ୍ଲିତ ପ୍ରତ୍ୟଜିଆନ ହେଇକି ବାମନ ରୂପରେ ଯାଇକି ପହଞ୍ଚୁ। ଆଉ ବଳି ପୁରା ଖୁସି ହେଇଯାଉଛନ୍ତି। ବଳି କଣ ଭାବୁଛନ୍ତି ନା, ଏ ଯଜ୍ଞ ବ୍ରାହ୍ମଣ ମାନେ ଏତେ ସୁନ୍ଦର ଯଜ୍ଞ କରୁଛନ୍ତି, ଗୁରୁଦେବ ଏତେ ସୁନ୍ଦର ଯଜ୍ଞ କରୁଛନ୍ତି, ଏ ଯଜ୍ଞର ଫଳ ଦେଖିବା ପାଇଁ ବୋଧ ହୁଏ ଅଗ୍ନିଦେବ ଆସିଛନ୍ତି, କିମ୍ବା ସନତ କୁମାର ଆସିଛନ୍ତି, କିମ୍ବା ସୂର୍ଯ୍ୟ ଆସିଛନ୍ତି। ଏ ସଂସାରରେ ଏମାନେ ହଉଛନ୍ତି ତେଜିଆନ, ସୂର୍ଯ୍ୟ ହଉଛନ୍ତି ତାଙ୍କ କିରଣର ତେଜିଆନ, ସନତ କୁମାର ମାନେ ବ୍ରହ୍ମଜ୍ଞାନ ବ୍ରହ୍ମଚର୍ଯ୍ୟ ଏବଂ ବ୍ରହ୍ମଜ୍ଞାନ ସେମାନେ ତେଜିଆନ। ଚାରି ଭାଇ ଯୁଆଡେ ଯାଆନ୍ତି ପୁରା ଆଲୋକ ସୂର୍ଯ୍ୟ ହୁଏ, କିମ୍ବା ଅଗ୍ନିଦେବ ଯେତେ ଜଣ ବସିଛନ୍ତି କୋଉଠି ଯଜ୍ଞରେ, ବ୍ରାହ୍ମଣ ମାନେ ତାଙ୍କ ପରସ୍ପର ଭିତରେ କଥା ଆସ, ବାହ କେତେ ବଡ ଭାଗ୍ୟ ବଳିଦା, ଆଜି ତାଙ୍କର ଅନ୍ତିମ ଯଜ୍ଞରେ ଆଜି ଦର୍ଶନ କରିବା ପାଇଁ ଆସିଛନ୍ତି, ଭଗବାନ ଯାଇଛନ୍ତି ଶେଷ ସମୟରେ ନିରାଶ କରିବା ପାଇଁ, ଯାହାକୁ ଆହାର ମୁହଁରେ ପାହାର ଦେବା ପାଇଁ ଯାଇଛନ୍ତି। ତଥାପି ଭକ୍ତ ଭଗବାନଙ୍କର, ଭକ୍ତ ଭାବ ଛୋଟିଆ କାମ ନୁହେଁ, ଏଟା ମନର କାମ ନୁହେଁ, ବୁଦ୍ଧିର କାମ ନୁହେଁ, ଇନ୍ଦ୍ରିୟର କାମ ନୁହେଁ, ଇଏ ହଉଛି ଆତ୍ମାର କାମ। ଆତ୍ମସ୍ଥିତି କଲେ, ମନରେ ଚିନ୍ତା କଲେ ଭକ୍ତି କରିପାରିବନି। ମନରେ ତୁମେ ଚିନ୍ତା କର ମୁଁ ଏମିତି କାମ ସେମିତି କାମ ସମସ୍ୟା ଅଛି, ସେଟା ବି ନାହିଁ, ସେଟା ନାହିଁ, ସେଟା ଭଲ ପାଇବା, ଭଲ ପାଇବାଟା ମନରୁ ଆସେ ନା। କୃଷ୍ଣଙ୍କୁ ଯଦି ଭଲ ପାଇବାଟା ସେଟା ଆତ୍ମାର ଧର୍ମ, ଭଲ ପାଇବାର ଆଉ ବାଧା କିଛି ନାହିଁ, ଭଲ ପାଇବାଟା ଭଲ ପାଇବା। ମା ଘରେ ରହିଥିଲା ବେଳେ, ପୁଅ ସୁସ୍ଥ ଥିଲା ବେଳେ ଯୋଉ ଭଲ ପାଉଛି, ମେଡିକାଲରେ ଥିଲା ବେଳେ କଷ୍ଟ ପାଇଲା ବେଳେ ସେ ଭଲ ପାଉଛି, ପୁଅ ପାରାଲିସିସ୍ ହେଇଗଲେ ତାକୁ ଭଲ ପାଇବ, ଭଲ ପାଇବାଟା ଗୋଟେ ଭଲ ପାଇବା ଜିନିଷ, ସେଠି ସର୍ତ୍ତ ନାହିଁ, ସ୍ଥାନ କାଳ ପରିସ୍ଥିତି ସୁଖ ଦୁଃଖ ଏଠି ନାହିଁ, ନେଚୁରାଲ ଲଭ୍ ଯାହା କୁହାଯାଏ। ସେଠି ଆତ୍ମାର ଯୋଉ ସ୍ୱାଭାବିକ ସ୍ଥିତିରେ ଜାଗ୍ରତ ଦଳ ଜଣଙ୍କର ହବ, ସେ ଭଗବାନ ଭଲ ପାଇବ, ସେ ସମୟ କାଳ ପରିସ୍ଥିତି ସୁଖ ଦୁଃଖ ଏଗୁଡା ବିଚାର କରିବ, ଯାହା ସବୁ ଆସୁଛି କର୍ମଫଳ ହିସାବରେ ଆସୁଛି, ନିଜର କର୍ମ ହିସାବରେ ଆମେ ଆସୁଛି, ସେଇଟା ତ ଚାଲିବ, ତାକୁ କିଏ ବନ୍ଦ କରିବ? କାହା ପ୍ରତି ବିପଦ ଆସିନି, କାହା ପ୍ରତି ଦେବଜ୍ଞ ପ୍ରତି ଆସିନି, ଭଗବାନଙ୍କ ପୁଅ ରୂପରେ ପାଇଥିବା ଲୋକ ଦେଖ ସଂସାରରେ କଣ, ପାଣ୍ଡବ ପ୍ରତି ଆସିନି, ପ୍ରହ୍ଲାଦଙ୍କ ପ୍ରତି ଆସିନି, ଧ୍ରୁବଙ୍କ ପ୍ରତି ଆସିନି, କାହା ପ୍ରତି ବିପଦ ଆସି, ସେମାନେ ବିପଦକୁ ଦେଖିନାହାନ୍ତି, ସେମାନେ କୃଷ୍ଣଙ୍କୁ ଦେଖିଛନ୍ତି। ଆମେ ସମସ୍ୟା ପ୍ରତି ସବୁବେଳେ ଦୃଷ୍ଟିପାତ କରୁଛେ ବୋଲି ଭଗବାନଙ୍କର ଭଜନଟା ହେଇପାରୁନି, ମୋର ଏଟା ଅସୁବିଧା ଅଛି, ମୋର ଏଟା ସୁବିଧା ଅଛି, ଅସୁବିଧା ସୁବିଧାଟା ତୁମେ କେଉଁଠି ହେଲେ ଭରଣ ପୋଷଣ କରିପାରିବନି। ଜଗତରେ ଯୁଆଡେ ଯିବ ଏଠି ଅଭାବ ଅଛି, ଅଭାବଟା ବିଭିନ୍ନ ରୂପରେ ଆସେ, ଯେତେବେଳେ ଘର ଥିଲ ଘରେ ଭାବୁଥିଲେ ଏ ଘରଟା ହଉଛି ସଂସାରଟା ଅସୁବିଧା, ମଠକୁ ପଳେଇଲେ ମୋର ଭଲ ନାହିଁ, ମଠକୁ ଗଲେ କଣ ଭାବୁଛ ଏଠି ଏ ଅସୁବିଧା, ଏଠି ଏମିତି ଅସୁବିଧା ଅଛି, ମୁଁ ସେଠିକି ଯିବି, ତୁମେ ଯୁଆଡେ ଯାଅ ଅଭାବ ଅଛି, ଅଭାବଟା ମନର ସୃଷ୍ଟି ହଉଛି, ଅସୁବିଧାଟାକୁ ଦେଖିଲେ ସମସ୍ୟାକୁ ଦେଖିଲେ ଭଜନ ହେବ ନା, ସମସ୍ୟା ଯେଉଁଠିକି ଯିବ ସମସ୍ୟା ରହିଛି, ଆମେ ସବୁବେଳେ ଆମର ଧ୍ୟାନ ସବୁବେଳେ ସମସ୍ୟାକୁ ସମାଧାନ କରିବା, ଏଇଟା ଗୋଟେ ବଦ୍ଧ ଜୀବର ସବୁଠୁ ବଡ ଖରାପ ଲକ୍ଷଣ। ତାର ଭଗବାନ ମୁଁ ଏତେ ଦୁଃଖ ପାଉଛି, କିନ୍ତୁ ସେ ଭଗବାନ ମନବୃତ୍ତି ମୁଁ ସମସ୍ୟାକୁ ସମାଧାନ କରିବି, ଆରେ ତୋର ସମସ୍ୟାକୁ ତୁ ସମାଧାନ କରିପାରିବୁ, ତୁ ତ ଭଗବାନ ହେଇଗଲୁ, ତୋ କର୍ମ ଫଳଟାକୁ ତୁ କଣ ସମାଧାନ କରିପାରିବୁ, ମୁଁ ଶରଣାଗତ ହେବି ଏଇଟା ସେ ବୁଝିପାରିବୁ। ସେ ବଦ୍ଧ କୁହାଯାଏ, ବଦ୍ଧ ତାର ଜ୍ଞାନ ବୁଦ୍ଧି ବଳ ବିବେକ ସବୁଗୁଡା ବନ୍ଧା ହେଇଯାଇଛି, କା ଦ୍ଵାରା ମାୟା ଦ୍ଵାରା, ସେ କିଛି ଗୋଟେ କନସିଡର କରି ଜାଣିପାରିବେନି, ସମସ୍ୟାର ସମାଧାନ ମୋ ଦ୍ଵାରା ହବ ନା, ନା ସେ ସବୁ ଚେଷ୍ଟା କରିବ ନା, ମୁଁ କରିବି ନା, ଚେଷ୍ଟା କରିବା ନା, ହବ ନା, ଏଇ ଦିଗକୁ କେହି ଚାହିଁକି ଭଜନ କରନ୍ତି ନା, ସେ ଦିଗକୁ ପୁରା ତୁମେ ବନ୍ଦ କରିଦେବ, ଆଖି ବନ୍ଦ କରିଦେବାକୁ ପଡିବ। ସମସ୍ୟାଟା ଏ ଜଗତର ଥିଲା ପର୍ଯ୍ୟନ୍ତ, ଏ ଶରୀର ଥିଲା ପର୍ଯ୍ୟନ୍ତ ସମସ୍ୟା ରହିବ, ସ୍ଥାନ ପରିବର୍ତ୍ତନ କର, ସ୍ଥିତି ପରିବର୍ତ୍ତନ କର, ତୁମେ ଯେଉଁଠିକି ଯାଅ ସେଟା ରହିବ, ସ୍ୱର୍ଗକୁ ଗଲେ ବି ସମସ୍ୟା ରହିବ, ସେଠି ସେଦିକୁ ଦୃଷ୍ଟିପାତ କରାଯାଏ ନା, ବେଳେ ମହାରାଜ ସେଦିକୁ ଦୃଷ୍ଟିପାତ କରୁନାହାନ୍ତି। ଭଗବାନ ବାମନ ଦେବ ପହଞ୍ଚନ୍ତି, ସମସ୍ତେ ପ୍ରଶଂସା କରୁଛନ୍ତି, ଶେଷ ମୁହୂର୍ତ୍ତ ଶୁକ୍ରାଚାର୍ଯ୍ୟ ଅତ୍ୟନ୍ତ କରୁଣା କରିକି ତାଙ୍କୁ 100ଟି ଅନ୍ତିମ ଯଜ୍ଞରେ ଅମୃତ ବାହାର କରିକି ତାଙ୍କୁ ଇନ୍ଦ୍ର କରିଦେଇଥାନ୍ତେ, ଭଗବାନ ବାମନଦେବ ପହଞ୍ଚିଲେ। ପ୍ରଥମ ଛଳନା ପୂର୍ବରୁ ନ ଆସିକି ଶେଷ ଦିନ ଆସିଲେ, ଦ୍ୱିତୀୟ ଛଳନା କେଉଁ ରୂପରେ ଆସିଲେ, ବାମନ ରୂପରେ ଆସିଲେ, ତୃତୀୟ ଛଳନା କେବେ ପରିଚୟ ଦେଲେ ନା ମୁଁ ବିଷ୍ଣୁ ବୋଲି, କେବେ ପରିଚୟ ଦେଲେ ମୁଁ ବିଷ୍ଣୁ ବୋଲି, ଭଗବାନ ପରିଚୟ କିଏ କୋଉଠୁ ଦିଏ ନା, ଅଚିହ୍ନା ଅଚିହ୍ନା ଲୋକ ଯାହା ପାଖରେ ପରିଚୟ। ତୁମେ ଯାଇଛ ଆମର ଭୁବନେଶ୍ୱର, ବୁଝିଲ କି, ଭୁବନେଶ୍ୱର ଦୋକାନ ଗଲ, ଦୋକାନ ଯେତେ ପରିବା କିଣ ସେଠି କଣ ପରିବା ପରିଚୟ ଜାଣିଛୁ ନା, ମୁଁ ହଉଛି ଡବଲ ବ୍ଲକ ସିମେଣ୍ଟର ଡିଲର, ମୋ ହଉଛି ରଡ୍ କଣ ସେଟା କୋଉ କୋଉ ସ୍କାନ ରଡ୍ ହେଠି କହୁଛ କି, କିଛି ହେଠି କିଛି ତୁମର କିଛି ପଚାରିବନି କି, ତୁମର ପରିଚୟ ଦେବା କିଛି ଆବଶ୍ୟକ କି ନାହିଁ, ଯେଉଁଠି ଅଛି ନା ସେଠି ପରିଚୟ କଣ ଦରକାର ଅଛି, କଣ୍ଡକ୍ଟର ଯେତେବେଳେ ଯାଉଛ ଏ ଟ୍ରେନ ଲୋକ ବଡ ବଡ ଅଫିସର ମାନେ ଟ୍ରେନରେ ଫ୍ଲାଇଟରେ ଯାଉଛି, ସେ କଣ ପରିଚୟ ଦଉଛନ୍ତି, ସେଭଳି ସାଧାରଣ ଲୋକ ଭଳିଆ ଯାଉଛନ୍ତି, ପରିଚୟ ଟିକେ ଆବଶ୍ୟକ ନାହିଁ, କିନ୍ତୁ ନିଜ ଲୋକ ପାଖରେ ପରିଚୟଟା ଦେବା ଦରକାର। ଭଗବାନ ତୁମେ ନିଜେ ଭଗବାନ ହେଇଛ, ଭକ୍ତ ପାଖକୁ ଆସିଛ, କିନ୍ତୁ ସବୁବେଳେ ଛଳାଇ ଅଛି ବିକ୍ରମ, ଛଳନା କରିଛନ୍ତି, ଛଳନାଟାକୁ ଅଲଗା ଦିଗ ଅଲଗା ଦୃଷ୍ଟିରେ ନେବା ଉଚିତ ନାହିଁ। ଭଗବାନ ଯୋଉ ଛଳନାଟା କରିଛନ୍ତି ଭକ୍ତର ମହିମାକୁ ବଢିବା ପାଇଁ, ଯିଏ ଛଳନା କରେ ସେ କଣ କରେ, ହାରିଯାଏ ନା ଜିତିଯାଏ, ଯିଏ ଛଳନାଟା କରିବ କପଟ କରିବ ସେ କଣ କରିବ, କପଟ କଲେ କେବେ ଜିତିପାରିବନି, କପଟରେ ସବୁବେଳେ ପତନ ଅଛି, କପଟ କେବେ ଜିତିପାରିବେନି। ଭଗବାନ ଛଳନା କଲେ ତେଣୁ ହାରିଗଲେ ନା, ଆଉ ଜିନ ଜିତିଗଲେ ହାରିଗଲେ ନା, ଆଉ ଦରପାଳ ହେଇକି ରହିଲେ, ସେ ଚାହୁଁଥିଲେ ସେଟା ଭକ୍ତର ମହିମାଟାକୁ ବଢେଇବା ପାଇଁ ଛଳନା କରି, କେବେ କେବେ ନିଜର ତୃତୀୟ ହେଲା ନିଜର ପରିଚୟ ଦେଲେନି, ମୁଁ ହଉଛି ବିଷ୍ଣୁ ବୋଲି କହିଦେଲେ, ଏବଂ ଚତୁର୍ଥ ଅନ୍ତର ଭାବକୁ ସବୁ ଗୋପନ କରି ରଖିଲେ, ଲୁଚେଇକି ରଖିଲେ, ଏଟା କାହାର କାମ, ଗୋଟେ ସରଳ ଆଉ ଗୋଟେ ସରଳର ବିପରୀତ କଣ, କପଟ। ସରଳ ଲୋକର କାମ କଣ, ସରଳ ଲୋକର କାମ ତା ଭିତରେ ଯାହା ଅଛି ତା ବାହାରେ ସେ ସିଧା ସାଦା ସିଧା, ଓଡ଼ିଆରେ କୁହନ୍ତିନି ଏଟା ସାଦା ସିଧା ଲୋକଟା, ସେ ସାଦା ସିଧା ଲୋକଟା, ତାର ଆଉ ଶତ୍ରୁ ମିତ୍ର କିଛି ବିଚାର ନାହିଁ, ସେ ତାର କହିଦେବ ଯାହା ପାରିଲା ତାର କହିଦେବ। କପଟ ଲୋକ କଣ କରିବ, ସେ ତା ବୁଦ୍ଧି ଖର୍ଚ୍ଚ କରିବ, ଯେମିତି ତୁମର ସବୁ ପାଣି ପାଇପ୍ ଦେଖୁନା କି, ଯୋଉ କଣ ଲାଗୁଛି ପାଣି ଆସୁଛି 3 ଇଞ୍ଚର ପାଇପ୍, ତାକୁ କଣ କରୁଛ, 3 ଇଞ୍ଚର ପାଇପ୍ରୁ ତୁମେ 1/2 ଇଞ୍ଚ ଜଏଣ୍ଟ କରିବ, ତାଠି କଣ କରୁଛ, ସେଠୁ ଢେଲା କଣ ଗୋଟେ ଲାଗୁନି କି, 3 ଇଞ୍ଚରୁ ତାକୁ 1/2 ଇଞ୍ଚ କରିବ, ତାକୁ ଲଗେଇକି ତାପରେ ତାକୁ କମ କରି ଦଉଛ। ସେ କପଡ଼ ଲୋକ ସେୟା, ତା ଭିତରେ ବହୁତ ଥିବ ସବୁ ଜାଣିଛି, କିନ୍ତୁ କାହାକୁ କେତିକ ଇଏ ଇଞ୍ଚିକିଆ କି 1/2 ଇଞ୍ଚିଆ କି ପାଇକିଆ କି ସୁତେ କି 2 ଇଞ୍ଚିଆ ସବୁ ଜାଣିଛି, ଯାହାକୁ ଯେମିତି ଦରକାର ସେ ସେମିତି, ତାହେଲେ ତା ସେ କଣ କରୁ, ତା ବୁଦ୍ଧିଟାକୁ ତା ଅନ୍ତରରେ ଥିବା ଭାବ ସହିତ ତାର ବୁଦ୍ଧିକୁ ସେ ଖର୍ଚ୍ଚ କରିକି ନିଜକୁ ଦୂଷିତ କରୁଛି, ଏଟା କପଟ ଲୋକର କାମ, ସରଳ ଲୋକର କାମ ନୁହେଁ। ଭଗବାନଙ୍କର ଇଚ୍ଛା ବାମନଦେବ ଆସିଥିଲେ କେଉଁଥି ପାଇଁ, ଇନ୍ଦ୍ରପଦଟାକୁ ନେବା ପାଇଁ, ତା ସିଧାସଳଖ କହିବାର ଥିଲା ଗୋଟେ ଭକ୍ତକୁ, କିନ୍ତୁ ଭଗବାନ କିଛି ଭୁଲ କରିନାହାନ୍ତି, ଭଗବାନ ସେ ଭୁଲ କେମିତି କରିବେ, କିନ୍ତୁ ଭକ୍ତର ମହିମାକୁ ପ୍ରଚାର କରିବା ପାଇଁ, ଭକ୍ତ କେତେ ଯେ ମହାନ କେତେ ସରଳ, ସେ ଯେକୌଣସି ପରିସ୍ଥିତିରେ ମୋର ଲାଭ କ୍ଷତି ସମ୍ପଦ ବିପଦ, ସେ ଲେଖିଲେ ନା ସମ୍ପଦ ବିପଦେ ଜନମେ ମରଣେ ଦାୟ ଗଲା ପଦ ତୋୟା ପଦ ବରଣେ, ଏସବୁ ମୁଖ୍ୟ ପଦ ସବୁ ମନେ ନାହିଁ, ସମ୍ପଦେ ବିପଦେ ଜନମେ ମରଣେ, ଭକ୍ତଠାକୁ ଲେଖିଦେଲେ ନା ଆଉ କିଏ ଲେଖିପାରିବ, ମହାଜନ ସବୁ ଲେଖି ଦେଇଯାଇଛି, ସମ୍ପଦେ ବିପଦେ ଜନମେ ମରଣେ, 4 କଥା ଲେଖିଲେ, ସମ୍ପଦରେ ହଉ ବିପଦରେ ହଉ ଜନ୍ମରେ ହଉ ମରଣରେ ହଉ, ସମ୍ପଦେ ବିପଦେ ଜନମେ ମରଣେ ଦାୟ ଗଲା ମମ ଓ ପଦ ବରଣେ, ମୁଁ ଆପଣଙ୍କ ପଦକୁ ବରଣ କଲେ ମୋର ଦାୟ କଣ ରଖିବି, ଆଉ ଅଧିକାର କଣ ରଖିବି, ସମ୍ପଦରେ ମୋର ଅଧିକାର ନାହିଁ କି ବିପଦରେ ଅଧିକାର ନାହିଁ, କୌଣସି ଜିନିଷରେ ମୋର ଡିମାଣ୍ଡ ନାହିଁ କିଛି, ଅନ୍ତର ଭାବକୁ ଲୁଚେଇକି ରଖିଲେ, ଲୁଚେଇକି ଆଗେ ମିଥ୍ୟା ପ୍ରଶଂସା କଲେ, ତୁମର ବାପା ଏମିତି ମହାନ, ତୁମର ଦେବତାମାନଙ୍କୁ ସ୍ୱର ଦେଇଦେଇଥିଲେ, ତୁମ ଜେଜେ ବି ଏମିତି ମହାନ, ସମସ୍ତେ ମହାନ, ପ୍ରଶଂସା କଲେ, ପ୍ରଶଂସା କରିକି ମାଗିଲେ ମୋତେ 3 ପାଦ ଭୂମି ଦିଅ, ଦେଖ ପୁଣି ଛଳନା, ନବାର କଣ ଅଛି, ଇନ୍ଦ୍ରପଦ ମାଗିଲେ କଣ, 3 ପଦ ଭୂମି, ବଳିଙ୍କୁ ଏଟା ଥିଲା ସବୁଠୁ ବଡ ଆଶ୍ଚର୍ଯ୍ୟର ବିଷୟ, ସଂସାରରେ କେହି କେବେ ଏତେ ତାଙ୍କୁ କମ୍ ମାଗିନାହାନ୍ତି। ଯାହାର ବେଶୀ ମାଗିବାର ଥାଏ ସେ ବଳି ପାଖକୁ ଆସେ, କାରଣ ସେ ତାଙ୍କର ହୃଦୟ 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 ତାଙ୍କର ଏତେ ମହାନ, ସଂକୀର୍ଣ୍ଣ ମନା କେବେ ଭଗବାନଙ୍କର କୃଷ୍ଣଙ୍କର ଭକ୍ତ ହେଇପାରିବେନି। ସଂକୀର୍ଣ୍ଣ ମନା, ଯାହାଙ୍କର ମନ ସଂକୀର୍ଣ୍ଣ, ସେ ଖାଇଗଲା, ସେ ନେଇଗଲା, ଇଏ ଆଇଲା, ସିଏ ଗଲା, ଏ ସଂକୀର୍ଣ୍ଣ ମନା, ଏମାନେ ଏମାନେ କେବେ ଭଗବାନଙ୍କୁ ପାଇପାରିବେନି। ଭଗବାନ ଉଦାର, ଭଗବାନ ଗୋଟେ ହାତୀ କତୁରୁ ଆରମ୍ଭ କରି, କୁକୁର କତୁରୁ ଆରମ୍ଭ କରି, ପିମ୍ପୁଡି କତୁରୁ ଆରମ୍ଭ କରି, ମଣିଷ ଦେବତା ସମସ୍ତଙ୍କୁ ଖାଇବା ପାଇଁ ଦଉଛନ୍ତି, ସେ କେବେ କାହାକୁ ନିଜର ମନେ କରୁ, ନିଜର ପର କରନା, ସଂକୀର୍ଣ୍ଣ ମନା ନୁହନ୍ତି। ଯେମିତି ପ୍ରଭୁପାଦ ବହୁତ ଉଦାର ମନା, ସବୁବେଳେ ବଡ ପ୍ରୋଜେକ୍ଟ, ବଡ କାମ, ଛୋଟ କିଛି କହିବେନି, ସେ ବହୁତ ଉଦାର। ଇଣ୍ଡିଆକୁ ଆସିଥିଲେ, ଇଣ୍ଡିଆର ସୁରଟ ନା ଅହମ୍ମଦାବାଦ, ଅହମ୍ମଦାବାଦରେ ସେ ପ୍ରସାଦ ହେଇଥାଏ, ପ୍ରସାଦରେ ପ୍ରଭୁ ସବୁ ପ୍ରସାଦ ଦେଖିବେ, ଭକ୍ତମାନଙ୍କୁ କୋଉ ପ୍ରସାଦ ଦିଆହଉଛି ପ୍ରଭୁ ଆଣ ଦେଖିବୁ, ଟେଷ୍ଟ କରିବୁ ବାହାର ଲୋକଙ୍କୁ କଣ ଦିଆହଉଛି। ସେତେବେଳେ ସେ ପଇସା ଖର୍ଚ୍ଚ ହେଇଯିବ ବୋଲି ପ୍ରସାଦକୁ ଭଲ କରୁନାହାନ୍ତି। ପ୍ରଭୁ ଏତେ ରାଗି କହୁଛନ୍ତି, ମାଇଜର, ତୁମେ ଗୋଟେ ମାଇଜର ଫେଲୋ, ଲୋକମାନଙ୍କୁ କଣ ଏମିତି ପ୍ରସାଦ ଦିଆହଉଛି। ଭଗବାନ ଲୋକମାନଙ୍କୁ ସବୁବେଳେ ଭଲ ପ୍ରସାଦ ଦିଆଯିବ, ସଂକୀର୍ଣ୍ଣ ମନ ଭଗବାନଙ୍କର ଭକ୍ତ ନୁହନ୍ତି, ଉଦାର ମନ। ଆମର କଣ ସବୁବେଳେ ସଂକୀର୍ଣ୍ଣ ମନ, ଏଟା ଠିକ, ଏଟା ଭୁଲ, ଏଟା ହବା ଦରକାର, ଏମିତି ଠିକ ହେଇଗଲା, ଏଟା ଭୁଲ ହେଇଗଲା, ଉଦାର ମନ। ମାନେ ଜଣଙ୍କର ବିଚାର ଗୋଟିଏ ଧାରାରେ, ଆମର ବିଚାର ଏଟା ଗୋଟିଏ ଧାରାରେ, ଆମେ ସବୁବେଳେ ଆମ କଥାରେ ଚିନ୍ତା କରୁଛେ, ଠିକ ଭୁଲଟା ଚିନ୍ତା କରୁଛେ, କିନ୍ତୁ ଗୋଟେ ଅଲଗା ଜୀବର କୋଉ ସ୍ଥିତି ବା ଅଲଗା ଗୋଟେ ଜୀବ ପାଇଁ କଣ ଆମେ କରୁଛେ ସେଟା ଆମେ ଚିନ୍ତା କରୁନା। ଆମେ କାହା ବିଷୟରେ ଚିନ୍ତା କରୁଛେ, ନିଜ ବିଷୟରେ ନା, ଆଉ ଯାହାକୁ ଯାହା ବିଷୟରେ ଚିନ୍ତା କରୁଛେ ସେଠି ଆମର କିଛି ସ୍ୱାର୍ଥ ରହିଛି, ସେଟା ନିଜ ବିଷୟ ହେଇଗଲା। ଆମେ ଗୋଟେ ନିଃସ୍ୱାର୍ଥପର ଭାବରେ କାହାକୁ କିଏ ଗୋଟେ ବିପଦରେ ପଡ଼ିଛି, ଆମେ ଆମର ସବୁବେଳେ ସ୍ୱାର୍ଥ ନେଇକି, ଆମେ ଯାହାକୁ ବି ଭଲ ପାଇବା ପାଇଁ ଚାହୁଁଛେ, ଯାହାକୁ ବି ସାହାଯ୍ୟ କରିବା ପାଇଁ ଚାହୁଁଛେ, ତା କତୁ ପାଖରେ କିଛି ସ୍ୱାର୍ଥ ଅଛି ଆମର। ପରମାର୍ଥରେ କି କାହାକୁ ଏମିତି ନିର୍ମଳ ସାହାଯ୍ୟ କାହିଁ ଜଗତରେ, ସେଭଳିଆ ମହାତ୍ମା ଗାନ୍ଧୀ ପ୍ରଭୁ ଯେମିତି କହୁଥିଲେ, ମୋର 10 କିଲୋମିଟର, ମୋ ମନ୍ଦିରର 10 କିଲୋମିଟର ରେଡିୟସ ଭିତରେ କେମିତି ଉପବାସ ନ ରହେ, କି କରିପାରିବ ଏମିତି ଆଜିକାଲି ଡେଲି ଖାଇବାକୁ ଦେଇପାରିବ ଆମେ। ସେ କେତେ ଉଦାର ମନା, ବହୁତ ବ୍ରଡ ମାଇଣ୍ଡେଡ, କାରଣ ତାଙ୍କ ଅନ୍ତରଟା ସେଭଳି ଭଗବାନଙ୍କୁ ସେ ହୃଦୟ ରଖିଛନ୍ତି ନା, ଯେ ଭଗବାନ ହୃଦୟ ରଖିଛି, ସେ କାହିଁକି ପଇସା କଥା ଚିନ୍ତା କରିବ, କଣ ଚିନ୍ତା କରିବ, ବହୁତ ଉଦାର ମନା ସେମାନେ। ଆମେ ସେ ସ୍ଥିତି ନାହିଁ, ସେମାନେ ଭଗବାନଙ୍କୁ ପାଇଛନ୍ତି ନା, ହୃଦୟରେ ପ୍ରଭୁ ଅଛନ୍ତି, ଭାବନାଟା ସେଭଳିଆ। ବଳିଙ୍କ ପାଇଁ ଏଟା ଆଶ୍ଚର୍ଯ୍ୟର ବିଷୟ ଥିଲା, ବ୍ରାହ୍ମଣ ମାନେ ସବୁଠୁ ଉଦାର ମନା। ଏ ବ୍ରାହ୍ମଣ ହେଇକି ଗୋଟେ କୃପଣ କେମିତି କହୁଛନ୍ତି, କଣ ତିନିପାଦ ଭୂମି ମାଗୁଛ, ଛଳନା କରୁଛ, କିନ୍ତୁ ଅନ୍ତର ଇଚ୍ଛା କଣ, ମୁଁ ସର୍ବସ୍ୱ ନେଇଯିବି, ବଳିରେ ସର୍ବସ୍ୱ ନେଇଯିବା ପାଇଁ ଆସିଛନ୍, କିନ୍ତୁ ଅନ୍ତର ଭାବଟାକୁ ଲୁକାୟିତ କରି ରଖୁଛନ୍, ଲୁଚେଇକି ରଖୁଛନ୍। କିନ୍ତୁ ବଳିଙ୍କ ଏଟା ଆଶ୍ଚର୍ଯ୍ୟ ଲାଗିଲା, ବଳି ଜୀବନରେ କେବେ ଏଭଳି ବ୍ରାହ୍ମଣ ପାଇନାହାନ୍ତି। ବଳି ବହୁତ ସୁନ୍ଦର ପ୍ରବଚନ ଦେଲେ ଅଷ୍ଟମ ସ୍କନ୍ଧରେ, ମୋ ପାଖରୁ ଯିଏ ଥରେ ଭିକ୍ଷା ମାଗେ ସେ କେବେ ଅନ୍ୟ କାହାକୁ ଭିକ୍ଷା ମାଗେ ନା। ସଂସାରରେ ସମସ୍ତେ ବଳିଙ୍କ ପାଖରୁ ଆସନ୍ତି, ଆଉ ଥରେ ଭିକ୍ଷା ମାଗିବାକୁ ପଡେ ଜୀବନରେ, ମୁଁ କାହାକୁ ମନା କରିନି, ଏ ଲୋକକୁ ଦେବି, ଏ ଲୋକକୁ ଦେବିନି, ଏମିତି ମୋର କିଛି ମାନେ ନାହିଁ। କିନ୍ତୁ ଥରେ ମୋ ପାଖକୁ ଜଣେ ଆସେ ଆଉ ଜୀବନରେ ଭିକ୍ଷା ମାଗିବନି, କେତେ ଉଦାର ମନା ଆସିଥିଲେ, ଥରେ ଜଣଙ୍କୁ ଦେବି ଜୀବନ ସାରା ସେ ତା ଦୁଃଖ ମେଣ୍ଟିଯିବ। କିଏ ଏଭଳି ଜଣେ ଦାନୀ କାହାକୁ ପାଇବ, କିଏ ଦାନ କରିଛି ସବୁବେଳେ ଖୁସିରେ ଦାନ କରିବା ପାଇଁ ଚାହୁଁଛି ଆଉ ଅଧିକ ଦେବା ପାଇଁ ଚାହୁଁଛି, ବାପ ବି ପୁଅକୁ ଦବନି, ହଁ ବୁଝିପାରୁଛି କି ନାହିଁ, କାଲି ମୋକୁ କହିବ ଯେତେ ଟଙ୍କା ପଇସା ବାପା ଅଛି ସବୁ ପେନ୍ସନ୍ ଫେନ୍ସନ୍ ସବୁ ଦେଇଦେ, ହଁ ଦେବଦବ ତୁମେ, ଦେବି ଏଟା କୁଆଡେ ଖାଇଦେବ, କଣ କରିବ, ଚଳିବି କି ତୁମ, ବାପ ବି ପୁଅକୁ ଦବନି, ସେ କହିବ ଆଗେ ହିସାବ କରିବ ନା, ଆଉ 10-15 ହଜାର ଟଙ୍କା ରଖିବି ନା ନ ରଖିକି ମୁଁ ଦେବି ନା, କିଏ ଦବା ପାଇଁ ପାଗଳ ହଉଛି ସଂସାର, କିଏ ଦବା ପାଇଁ ପାଗଳ ସଂସାର, ସମସ୍ତେ ନବା ପାଇଁ ପାଗଳ, ଦବା ପାଇଁ ପାଗଳ କେବଳ ଥିଲେ ବଳି, ଆଉ କିଏ ସଂସାର ନାହାନ୍ତି। ସେଥିପାଇଁ ସେ ମହାତ୍ମା ସମର୍ପଣ, ଆତ୍ମସମର୍ପଣରେ ସେ ହେଲେ ମହାତ୍ମା। ଆତ୍ମ କେମିତି ସମର୍ପଣ କରାଯାଏ, ନିଜକୁ କେମିତି ସମର୍ପଣ କରାଯାଏ, ସବୁ ଭଗବାନଙ୍କୁ ଦିଆଯାଇଛି। ନିଜ ବିଷୟରେ ଚିନ୍ତା କରନ୍ତି, ମୁଁ ଇନ୍ଦ୍ର ଥିଲି, ଆଜି ପଦ ନେଇଗଲା ପରେ ମୋତେ କଣ କରିବାକୁ ପଡିବ, ଲୋକ ଛୋଟ ହେଲେ ଛୋଟ ଅଛି, ତାକୁ ବଡ ହେଲେ କଣ କଷ୍ଟ ନାହିଁ, କିନ୍ତୁ ବଡ ହେଇକି ତାହେଲେ ଛୋଟ ହବ, ଯେ ଅଫିସର ତାକୁ ଭିକ ମାଗ, ସେଟା ତା ପାଇଁ ମରଣ ଠାରୁ ଅଧିକା କଷ୍ଟ। ଆଉ ଅଫିସରଟାକୁ ଭିକାରଟାକୁ ନେଇ ଅଫିସର ପୋଷ୍ଟର ବସେଇଦେବ, ସେଟା ଡେଇଁବ, ବଡ଼ ହବା କିଛି ଅସୁବିଧା ନାହିଁ, ଛୋଟ ବାଟ ବହୁତ କଷ୍ଟ। ଆଉ ଭକ୍ତିରେ କାହିଁ କଷ୍ଟ, ଏଇଥିପାଇଁ କଷ୍ଟ ନା। ଆଉ ବାହାର ଦୁନିଆରେ କଣ ଥିଲା, ଆମେ ହେଠି ବଡ଼, ସବୁବେଳେ ବଡ଼ ଭାବନା ସମସ୍ତେ, ଗୋଟେ ଲେବର କହିବ ମୁଁ ବଡ, ଗୋଟେ ମିସ୍ତ୍ରୀ କହିବ ମୁଁ ବଡ଼, ଯିଏ ଯୋଉ କାମ କରିବ ସିଏ ମୋ ଭଳିଆ କିଏ ନାହିଁ। ଏଠି କଣ, ଏଠି ଛୋଟ, ଏଇଟା ବଡ ଥିଲେ ଏଠି ଛୋଟ ହବାକୁ ଆସିଛି, ହଁ ଏଇଟା କଷ୍ଟ, ଅହଙ୍କାରଟା ବାଧା ସବୁବେଳେ ସୃଷ୍ଟି କରିବ। ବଳି ମହାରାଜ ବହୁତ ଆଶ୍ଚର୍ଯ୍ୟ ହେଇଯାଉଥିଲେ, ଏଇଟା ଉଦାର ପୁରୁଷ ସଂସାର କାନ୍ଦି, ତାଙ୍କ ହୃଦୟ କାନ୍ଦୁଥିଲା ମୁଁ କେମିତି ଅଧିକା ଦେବି। ସେ ବିଚଳିତ ହେଇଗଲା, କହିଲେ ତିନି ପାଦ ବୋଲି ସେ ମନା କରିଦେବ, ଆରେ ତୁମେ ଜାଣିଛ କାହାକୁ ମାଗୁଛ, ତମେ ବଳିକି ମାଗୁଛ, ଯାହାଙ୍କ ପାଖରୁ ଥରେ ଭୂୟମ ଯାଚି ତୁ ନା ଆର୍ହତି, ଥରେ ମୋ କତୁରୁ ମାଗିଲା ପରେ ଆଉ ଦ୍ୱିତୀୟ ଥର କାହାକୁ ମାଗିବାକୁ ପଡେ ନା। ତୋର କଣ ଦରକାର, ଭୂମି ଦରକାର, କନ୍ୟା ଦରକାର, ଆଗେ ଆଗେ କହିଦେଲେ ଭୂମି, ଗାଁ ଭୂମି, ଗାଁ ଗାଁଙ୍କର ତ ଭୂମି, କନ୍ୟା, ଅଶ୍ୱ, ହସ୍ତି, ଗ୍ରାମ, କଣ ଦରକାର ତୁମର କୁହ। କେହି ସଂସାର ଜଣେ ନାହାନ୍ତି ଦବା ପାଇଁ ଏମିତି ପାଗଳ ହୁଏ କି, କେତେ ପ୍ରକାର ଭକ୍ତ ସଂସାରରେ ପାଗଳ ହେଇଛନ୍ତି ପ୍ରେମରେ, କିନ୍ତୁ ଏଭଳି ଜଣେ ଭକ୍ତ ଯିଏ ଦବା ପାଇଁ ପାଗଳ ହେଉଛି ସଂସାର, ଖାଲି ମୁଁ ଦାନ କରିବି ଦାନ କରିବି ଦାନ କରିବି। ଦାନ ବଳରେ ବ୍ରାହ୍ମଣମାନଙ୍କୁ ମୁଁ ଦାନ କରିବି, ସେମାନେ କେବଳ ଭଗବାନଙ୍କର ଭକ୍ତି କରନ୍ତୁ। ସେ ଦାନ ଦେଇଦେବି ପ୍ରଭୁଙ୍କୁ ପାଇଗଲେ, ଖାଲି ବ୍ରାହ୍ମଣଙ୍କୁ ଦାନ ଦେବା ପାଇଁ ସେ ପାଗଳ ହଉଥିଲେ। ସେଥିପାଇଁ ବଳି ମାରେ ଛଳନା, ବାମନ ଦେବ ଛଳନା କରୁଛନ୍ତି, କହିଲେ ନାଇଁ 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 ପୁଂସୟାମ ସଂସ୍କୃତି ହେତୁ ଅସନ୍ତୋଷ ଅର୍ଥ କାମୟ, ବଳି କଣ ଦେଇପାରିବ, ଯାହାର ହୃଦୟ କାମନାରେ ଭରପୁର ହେଇଛି ତୁମେ ତାକୁ ଯେତେ ଦେଲେ ବି ତା କାମନା କେବେ ପୂର୍ଣ୍ଣ ହବନି। ଇଏ ସରଳରେ କହୁଛନ୍ତି, ସିଏ ତତ୍ତ୍ୱରେ କହୁଛନ୍ତି। ଅବଶ୍ୟ ଶିକ୍ଷା ଅଲଗା ରହିଛି, ଆମମାନଙ୍କ ପାଇଁ ଶିକ୍ଷା ସବୁ ରହିଛି, କିନ୍ତୁ ବଳିଙ୍କର ଏଇଟା କଣ କାମରେ ଲାଗିବ, ବଳି ତ ପାଗଳ ହଉଥିଲେ ଦବା ପାଇଁ, ନିଜକୁ ଦବା ପାଇଁ ଭକ୍ତ ଶିକ୍ଷକ ବଳି ମହାରାଜଙ୍କ ପାଖରୁ। ଏ ଜୀବନର ସବୁକିଛି କେମିତି କୃଷ୍ଣଙ୍କର, ସୁଖରେ ଦୁଃଖରେ ସମ୍ପଦରେ ବିପଦରେ ଯେକୌଣସି ଅବସ୍ଥାରେ ମୁଁ କୃଷ୍ଣଙ୍କର, ଥରେ ବିକିଛି ମାନେ ବିକିଯିବ, ଆସ ଚାଲ ଆଉ କଣ ପଛକୁ ଫେରିବି ନା। ବଳି ପ୍ରତିଶ୍ରୁତି ଦେଇଦେଲେ ନା, ଦବା ପୂର୍ବରୁ ସେ ପଚାରିଲା ତୁମେ କାହିଁକି ଏତେ କମ୍ ମାଗୁଛ, କାହିଁ ତୁମେ ବିବାହ ହବ, ତୁମେ ବ୍ରହ୍ମଚାରୀ, ବାଲିସ ମତ ହେଲେ କଥାରୁ ଜଣାପଡୁଛି ତୁମେ ବିଜ୍ଞ ଲୋକ ବୋଲି, ତୁମର ଯେତେ ପ୍ରବଚନ ଯେତେବେଳେ କଥାବାର୍ତ୍ତା କରୁଛ ବହୁତ ବିଜ୍ଞ କଥା କହୁଛ, କିନ୍ତୁ ମାଗିବାରୁ ମୁଁ ଜାଣିପାରିଲି ତୁମେ ମୋର ବୁଦ୍ଧି ନାହିଁ, ଭବିଷ୍ୟତ କଥା ତୁମେ ଚିନ୍ତା କରୁନ, ତୁମେ ବଳି ପାଖକୁ ଆସ ମାଗିବା ପାଇଁ। ଆରେ କାଲି ବିବାହ ଚୁରା ହବ, ତୁମର ନାତି ନାତୁଣୀ ହବ, ତୁମର ଘର ଦରକାର, ତିନିପାଦ ଭୂମିରେ ତୁମେ କଣ କରିବ, ତିନିପାଦ ଭୂମିରେ ଠିଆ ହି ହବନି, ଦୁଇପାଦ ଭୂମିରେ ତୁମେ ଠିଆ ହେଲା ପରେ ଆଉ ଗୋଟେ ପାଦ ବଦଳିଲା ବେଳକୁ ଆଉ ଗୋଟେ ପାଦ ଦରକାର, ତିନିପାଦ ଭୂମି ତୁମର କଣ ଦରକାର। ବଳି ପୁରା ବଳିକର ମୁଣ୍ଡ କାମ କରୁନଥିଲା, ଏ ବ୍ରାହ୍ମଣ ସତରେ କଣ ଏତେ ନିଷ୍ପୃହ, ସେ ବିଚାର ବି କରିପାରୁନଥିଲେ, ଇଏ ଭିତରେ ଲୁଚେଇକି ଭାବଟାକୁ ରଖିଥିଲେ, ଛଳନା କରିଥିଲେ। ଭଗବାନ ଅଲଗା ତତ୍ତ୍ୱ ଦୃଷ୍ଟିରେ କହୁଛନ୍ତି, ପୁଂସ ଏମ୍ ସଂସ୍କୃତି ହେତୁ ଅସନ୍ତୋଷ ଅର୍ଥ କାମୟ, ବଳି ମଣିଷ ଏଇ ଯୋଉ ସଂସାରକୁ ଆସିଛି କେବଳ ଅସନ୍ତୋଷ ପାଇଁ, ଅସନ୍ତୋଷ ପାଇଁ ସ୍ୱର ଧରିବାକୁ ମିଳିଛି ସବୁବେଳେ। ଗୋଟେ କଣ କୁହାଯାଏ ଇଂଲିଶରେ, ଡିସାଟିସ୍ଫାଏ, କେଉଁ ଯେଉଁ ସ୍ଥିତିରେ ଭଗବାନ ରହୁଛନ୍ତି, କିଏ କିଏ ସନ୍ତୁଷ୍ଟ ଅଛି କି, ନା ଭିକାରୀ ସନ୍ତୁଷ୍ଟ, ନା ସାଧୁ ସନ୍ତୁଷ୍ଟ, କେହି କାହା ସ୍ଥିତିରେ ସନ୍ତୁଷ୍ଟ। ସାଧୁ ହି ଚାହୁଁଛି ମୁଁ ଟିକେ ବଡ ସାଧୁ ହେବି, ମୁଁ କିନ୍ତୁ ଗୋଟେ ବଡ ହେବି, ମୋର ମୁଁ ଯଦି ବଡ ପୋଷଣ ହେଉଛି ଲୋକ ମତେ କେମିତି ସମ୍ମାନ ଦେବେ, ସିଏ ତାର ସିଏ ବି ତା ସିଏ ବି ବାୟା ସଂସାର, କିଏ କିଏ ସନ୍ତୋଷରେ ଅଛି, ମତେ ପ୍ରଭୁ ଯେଉଁ ସ୍ଥିତିରେ ରଖିଛନ୍ତି ଭଲରେ ରଖିଛନ୍ତି। ଏଭଳିଆ ଜୀବ ବହୁତ କମ୍, ସେଇ ଲୋକମାନେ ହିଁ ଭକ୍ତି କରିପାରନ୍ତି, ସନ୍ତୋଷରେ କି କାହାକୁ ମାୟା ରଖିବାକୁ ଦଉନି, ସମସ୍ତଙ୍କର କାମନାଟା କୁ ବଢେଇ ବଢିକା ଚାଲିଛି, ଅସନ୍ତୋଷ ହିଁ ସଂସାରକୁ ଆସିବାର କାରଣ। ଅୟମ୍ ସଂସ୍କୃତି ହେତୁ, ଅୟମ୍ ହିଁ ସଂସ୍କୃତି ହେତୁ, ଜନ୍ମ ମୃତ୍ୟୁ ଚକ୍ରର କାରଣ ହଉଛି ଅୟମ୍, କଣ ଅସନ୍ତୋଷ, ଅସନ୍ତୋଷ ସବୁବେଳେ ଗୋଟେ ଅସନ୍ତୋଷ ରହିବା, କେତେବେଳେ ମନରେ ସନ୍ତୋଷ ନାହିଁ, ଏଇଟା ହେଇଗଲା ସେଟା ହେଇଗଲା, ସେ କୁହନ୍ତି ଗୋଟେ ଗୁରୁଗୁରିଆ ମନ, ଫାଲତୁ ନେଚର, ଭଲ ଜିନିଷ ନୁହେଁ, ସବୁବେଳେ ମନ ପ୍ରସନ୍ନ ରହିବା ଦରକାର, ଖୋଲା ରହିବା ଦରକାର, ତୁମର ଖାଇବାର ହଉ, ଧନରେ ହଉ, ଯେକୌଣସି ସ୍ଥିତିରେ ହଉ, କାରଣ ଆଜି ଯାହା ଅଛି କାଲି ସେଟା ହବନି, ସବୁ ବଦଳିଯିବ, ଖରା ଥିଲା ଶୀତ ବର୍ଷା ହେଲା, ବର୍ଷା ଗଲା ଶୀତ ଆସିବ, ଯେମିତି ସିଜିନ୍ ବଦଳୁଛି ଜୀବନ ବି ସେମିତି ବଦଳିଯିବ। କର୍ମଚକ୍ର ଚାଲିଛି, ଆଜି ଯାହା ହେଇଛି କଣ କାଲି ସେ ହବ ବୋଲି କିଛି ମାନେ ଅଛି? ସବୁବେଳେ ଗୋଟେ ଅସନ୍ତୋଷ ହେଇକି ରହିବା କଣ ଆବଶ୍ୟକ ଅଛି? ତେଣୁ ଅସନ୍ତୋଷ ହେଲେ କଣ ତ ଭାଗ୍ୟଟା ବଦଳିଯିବ କି? ତେଣୁ ଅସନ୍ତୋଷ ହେଲେ ମତେ ଏମିତି ଗୋଟେ ପିଲା ମିଳିଲା, ମତେ ଗୋଟେ ଏମିତି ସ୍ତ୍ରୀ ମିଳିଲା, ମତେ ଏମିତି ବାପ ମିଳିଲା, ମତେ ଏମିତି ସ୍ଥାନ ମିଳିଲା, ତେଣୁ ଯେତେ ଅସନ୍ତୋଷ ହେଲେ ତମ ଭାଗ୍ୟଟା ଭଗବାନଙ୍କ ହାତରେ ବନ୍ଧା, ତୁ ଚାହିଁଲେ କିଛି କରିପାରିବନି, ବରଂ ସନ୍ତୋଷ ରୁହ, ସନ୍ତୋଷ ରହିଯା। ସନ୍ତୋଷ ହେଉଛି ଅମୃତ, ଅମୃତ ସଂସାରରେ କିଛି ନାହିଁ। ଗୋଟେ ଲୋକ ଅମୃତ ପଖାଳ ଦେଖିଛ, ପଖାଳ ପଖାଳ ଖାଇଛ ନା ବାବୁଲେ? ଆମର ପଖାଳ ହେଲେ କଣ ଦରକାର? ବାବାଜୀମାନଙ୍କର ପଖାଳ ହେଲେ କଣ ଦରକାର? ପଖାଳ ଇଏ ପକଡ଼ା କର ନା କଣ? ସେ ଆଳୁ ଭର୍ତ୍ତା ହବ, ବାଇଗଣ ଛଣା ହବ, ପକଡ଼ା କରି ଖାଅ ପଖାଳ। ମୁଁ ଗରିବ ଲୋକ ସବୁ ଦେଖିଛି, ମୁଁ ଛୁଆଟି ବେଳେ ସବୁ ଜିନିଷ ଦେଖି ଦେଖି ଆସିଛି, ଆଉ ଏବେ ବି ସବୁ ଆଖି ଆଗରେ ଦେଖୁଛି। ଛୁଆଟି ବେଳେ ସବୁ ଆମ ଘର ପାଖରେ ସବୁ ଗରିବ ଲୋକ ଥାଆନ୍ତି, ସବୁ ଟିକେ ଲୋୟର କାଷ୍ଟ ଲୋକ, ଗରିବ ଲୋକ ସବୁ ଥାଆନ୍ତି। ମୁଁ ଦେଖି ସନ୍ଧ୍ୟାବେଳେ ଏଇ ଯୋଉ ଶୀତ ଦିନ ହବ, ଚୁଲି କର ବସ୍ତି ସେଦିନ ତ ହେଲେ ତା କିରୋସିନ ନଥିଲେ, କିରୋସିନ ଆଳିଆ ପଇସା କାହିଁ? ଗରିବ ଲୋକ ଶୀତ ଦିନ ପ୍ରଚୁର ଶୀତ ହବ, ଏ ହେଁସ ଗୁଡା ଘୋଡ଼େଇକି ଶୁଅନ୍ତୁ, ହେଁସ ଜାଣିଛ ନା, ଏ ବରୁଆ ହେଁସ ଘୋଡ଼େଇକି ଶୁଏ, ସେଇଟା କପଡ଼ା ବି ତାଙ୍କର ନଥାଏ। ସବୁ ଏଇ ଯୋଉ ଫଟା ଶାଢୀ ସବୁ ମାଗିକି ନିଅନ୍ତି ନା, ମା ଖଣ୍ଡେ ଶାଢୀ ଦେଲୁ ଖଣ୍ଡେ, ସେ ଶାଢୀ ନେଇ ସିଲେଇ କରି ପିନ୍ଧିବେ। କେତେ କଷ୍ଟ ଲୋକ ରହୁଥିଲେ, ଆଜି ତ ଆଜିକାଲି ତ ନାହିଁ, ସବୁ ଭାଗ୍ୟକୁ ବଦଳେଇ ଦେଲେ ନିଜେ ନିଜେ, ଆଉ ଭାଗ୍ୟକୁ ବଦଳେଇକି ଫଟା କପାଳକୁ ଆଣିଛନ୍ତି, ଆଉ ମାଟ ପିଟି ଲାଗୁଛନ୍ତି ସ୍ୱାମୀ ସ୍ତ୍ରୀ। ସେତେବେଳେ ଧନ ନଥିଲା ବୋଲି ସୁଖରେ ଟିକେ ରହୁଥିଲେ, ଏ ବାଟରେ ପୋଇ ହବ ମାଗିକି ନେବେ, ମା ଟିକେ ପୋଇ ଦେବୁ, ସେ ପୋଇରେ ସବୁ ହେଇଯାଏ କଣ କହିଲ, ମଞ୍ଜି 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 ହେଇଯିବ, ତାକୁ ଖାଇବେନି, ମା ଟିକେ ପୋଇ ଦି ଖଣ୍ଡ ନେବି, ହଁ ଜାଣି 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 ଏମିତି ଓଲୁଅ ବାଟରେ ହବ, ସେଇଟା ସବୁ ନିଅନ୍ତି। ପରିବା ଲୋକ ନା ସବୁ ସନ୍ଧ୍ୟାବେଳେ ରୋଷେଇ କରିଦେବେ, ଆଉ ତାଙ୍କର ଯୋଉ ଖାଇବେ ସବୁ, ସେ ଗୋଟେ ଗୋଟେ ଭେଣ୍ଡି ପୋଡ଼ା ହେଲା, ସେ ତା ସେ ପିଆଜ ରସୁଣ ପକେଇ ତା ଦଳେଇ ଦେବ, ସେ ତା ମା ଦଳେ ଦେଇକି ସେ ପାଣିଆ ପାଣିଆ କରିଦେ, ତାକୁ ଆକୁ ବାଟରେ ଟିକେ ତାକୁ ଟିକେ ସେ ନାଳ ନାଳକୁ ନାଳକୁ ଟିକେ ଟିକେ ଦେଇଦେଉଥିବ, ସେଆକୁ ଆଙ୍ଗୁଳ ମାରି ଖାଇଦେବେ। ଏ ତ ଖାଲି ଗୋଟେ ସେ ଗୋଟେ ଯାଏ, ମୁଁ ସେ ଫୁଲବାଣୀ ଯାଏ ସେ ତାଙ୍କ ଗାଁକୁ, ସେ ଟୋକାଟା ଥିଲା ଆମର ସେ ଯୋଉ ପ୍ରଥମେ, ହଁ ସେଟା କଣ ଖାଉଥିଲା କି? ବାସନ ମାଜି 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 ମଇଟା ବାସନ ମାଜି ମାଜି ସକାଳୁ ଉଠିବ, ଏଡ଼େ ଗୋଟେ ପଖାଳ ବେଲା ବେଲେ, ଏଡ଼ି ଗୋଟେ ପିଆଜଟେ ଲୁଣ ଟିକେ ସେତିକି। ମୋତେ ଦେଖି ଦୁଃଖ ଲାଗେ, ବାପ ମା ନା ଏଇଟା ସେଟା ଜୀବନ ସାରା ଖଟିବ ଏଠି ମୋର ଜୀବନଟା, ସେଟା ଧରି ଆସିଲି ମାନେ ବଞ୍ଚିଯିବ, ଏଇଠି ବଞ୍ଚିଯିବ, ଭାଇ ବି ସେମିତି ଖଟୁଛି, ଏଇଟା ବି ସେମିତି ଖଟିବ, କଣ ଖାଇବାକୁ ଦେବ? ଆଉ ଗୋଟେ ସେମିତି ଅଛି ସେଠି, ଆଉ ଗୋଟେ ସେମିତି ସେ ତା ଘରେ କାମ କରୁଛି, ତାଙ୍କ ଘରେ ସେ ବି ସେଇଭଳି ଗୋଟେ ବେଲାରେ ବେଲେ, ଏ ଯୋଉ ଗୁଣ୍ଡିଚି ମଶା ଖାଇକି ଯୋଉ ଆମ୍ବ ପକେଇଥିବ, ଗୁଣ୍ଡିଚି ମଶା ଯୋଉ ଆମ୍ବ ଖାଇକି ପକେଇବ, ସେ ଆମ୍ବକୁ ରଖିଥିବ, ପାଚିଲା ଆମ୍ବ ଗୋଟେ ସେଠୁ ଖାଲି ଆସିଥିବ, ଲୁଣ ଟିକେ କେଉଁ ଦିନ ଗୋଟେ ପୋଡ଼ା ଗୋଟେ ଆଳୁ ମିଳିଗଲା ମାନେ ବହୁତ ବଡ କଥା, ସେଥିରେ ବି ସେ ସନ୍ତୋଷ ତାର ହାପୁଡି ଖାଉଥିବ, ଆମ ଆଜ୍ଞା ସନ୍ତୋଷ ରହିଛନ୍ତି। ଆଉ ମଣିଷର ଯେତେ ବିଷୟ କାମ ଏଇଟା ବଢୁଛି ଅସନ୍ତୋଷଟା, ସେଥିପାଇଁ ମଣିଷ ବର୍ତ୍ତମାନ ଦୁଃଖୀ ନା ହବ, ଆଉ ସଂସ୍କୃତି ହେତୁ କେବଳ ଅସନ୍ତୋଷ ରହିଲେ ଯେ ତୁମେ କେବଳ ଦୁଃଖୀ ରହିବେ ତା ନୁହେଁ, ଇଏ ହଉଛି ତୁମର କାରଣ ପୁଣି ଆଉ ଗୋଟେ ଜନ୍ମ ପାଇଁ। କଣ ଅସନ୍ତୋଷ? ଅର୍ଥ କାମ ଦିଟା, ଅର୍ଥରେ ଯିଏ ଅସନ୍ତୋଷ ରହିଲା ଆଉ ଗୋଟେ ସ୍ୱର ଧରିବ, ଆଉ କାମନାରେ ଯିଏ ଅସନ୍ତୋଷ ରହିଲା ସିଏ କିଏ କହୁଛନ୍ତି? ଭଗବାନ ବାମନଦେବ ପ୍ରଭୁ ସନ୍ତୋଷ। ତେଣୁ ମୁଁ ବ୍ରାହ୍ମଣ ନା, ମୁଁ ସନ୍ତୋଷରେ ଅଛି, ମୋ ଅଧିକା କିଛି ଦରକାର ନାହିଁ, ବଳି ବୁଝିଦେଲେ ଆରେ ବ୍ରାହ୍ମଣ ପ୍ରକୃତରେ। ମୋ ଜୀବନରେ ମୁଁ ବହୁତ ବ୍ରାହ୍ମଣ ଦେଖିଛି, ସବୁ ବ୍ରାହ୍ମଣଙ୍କର ଲୋଭ ଅଧିକା। ବ୍ରାହ୍ମଣ ମାନେ କଣ? ତାଙ୍କର ସବୁବେଳେ ଲୋଭ, ଖାଇବାରେ ଲୋଭ, ନବାରେ ଲୋଭ, ସବୁବେଳେ ବ୍ରାହ୍ମଣ ମାନେ ତାଙ୍କ ଟିକେ ଲୋଭ ରହେ। ସାଧାରଣ ସାଧାରଣ ଗାଁ ଗାଁ ଗାଉଁଲି ଲୋକ କୁହନ୍ତିନି, ସବୁବେଳେ ଚାଉଳ କେଜି ଦରକାର ଥିଲେ କେତେ କହିବେ ଯଜ୍ଞରେ? ହଁ ଅଧିକା ଦେଇ ଚିଠା ଦେବେ, ତାଙ୍କ ଲୋଭ ରହେ। ଆଉ ସାଧାରଣତଃ ଗାଁ ଗହଳି ଲୋକ କୁହନ୍ତି, ଆଉ କିନ୍ତୁ ବଳି ଆଜି ଦେଖୁଛନ୍ତି ଜୀବନର ଓଲଟା, କାରଣ ଯେଉଁ ଯେଉଁ ବ୍ରାହ୍ମଣ ଆସୁଛନ୍ତି ସେମାନେ ସବୁବେଳେ ମାଗିକି ନିଅନ୍ତି, କଣ ଅଧିକା ମାଗିକି ନିଅନ୍ତି। ବଳି କେବେ କହିନାହାନ୍ତି ଯେ ଏଇ ବ୍ରାହ୍ମଣ ଏତେ ଅଧିକା ମାଗିନାହାନ୍ତି, ଏ ଲୋଭିଟା ନାଇଁ ନାଇଁ, ବଳି ସେମିତି ନୁହନ୍ତି। ସଂସାରରେ ଆମେ ଲୋଭଟାକୁ ଦେଖୁଛେ, ବଳି ଲୋଭକୁ ଦେଖୁନଥିଲେ, ସେ ଲୋଭି ଥିଲେ ଦବା ପାଇଁ, ସେ ଅଦ୍ଭୁତ ଜଣେ ଭକ୍ତ। ପ୍ରହ୍ଲାଦଙ୍କ କୃପାରେ ତାଙ୍କ ଜୀବନଟା ଏମିତି ଥିଲା, ସଂସାର ଦବା ପାଇଁ କେହି ଭଲ ପାଆନ୍ତିନି, କେବଳ ଦବା ପାଇଁ ଜଣେ ଭଲ ପାଏ, ସେ ହେଉଛନ୍ତି ଭଗବାନ, କେବଳ ଜଣେ ଏ ସଂସାର ସୃଷ୍ଟିରେ ପ୍ରଭୁ। ସେ କେବଳ ହିଁ ଭଲ ପାଆନ୍ତି ଦବା ପାଇଁ, କାରଣ ତାଙ୍କର ତ ସବୁ ଅଛି ଆଉ ଆଉ ଦବା ପାଇଁ କି ଭଲ ପାଇବେ, ଦେଇକି ଆନନ୍ଦ ପାଇବା ଲୋକ ଏ ଜଗତରେ ବହୁତ କମ। ଆଉ ଯିଏ ଦବ ବି ତାର ଆନନ୍ଦ ହଉଛି ତାକୁ ସମ୍ମାନ, ସେଥି ତାକୁ ଈଶ୍ୱର ଭାବନା ଦେଲେ ଯିଏ ଦଉଛି ତାକୁ ଈଶ୍ୱର ଭଳିଆ ତମେ ଦେଖିବ, ଯିଏ ଦଉଛି ତାକୁ ତୁମେ କହିବ ତୁମ ଭଳିଆ ଆଜ୍ଞା କେହି ନାହିଁ, ତାପରେ ସେ ଯାଇକି ଖୁସି ହବ। ସଂସାରରେ ଦାନ କରିବା ଲୋକ ବହୁତ କମ, କିନ୍ତୁ ବଳି କେବେ ବି ବିଚାର କରନ୍ତିନି। ଏ ବ୍ରାହ୍ମଣ ମାନେ ଆସୁଛନ୍ତି ଏତେ ଏତେ ମାଗିକି ନଉଛନ୍ତି, ଆଙ୍କର ଏତେ ଦରକାର କଣ କେବେ ଚିନ୍ତା କରନ୍ତି, ସେ ଚାହାନ୍ତି ଯେତେ ଇଚ୍ଛା ନେଇଯା। କିନ୍ତୁ ତାଙ୍କୁ ଆଜି ଆଶ୍ଚର୍ଯ୍ୟ ଲାଗୁଥିଲା ଭଗବାନ ବାମନ ଦେବ ଯାଇଥିଲେ ମାଗିଲେ କଣ ତିନି ପାଦ ହୁଅନ୍ତି, ତେଣୁ ସେ କୃତକୃତ ହଉଥିଲେ। ଆରେ ପ୍ରକୃତରେ ଆଜି ମୋ ଯଜ୍ଞ ସଫଳ ହବ, ମୁଁ ଆଜି ସଂସାର ସବୁଠୁ ବଡ ନିଷ୍ପୃହ ବ୍ରାହ୍ମଣଙ୍କୁ ପାଇଲି, ବ୍ରାହ୍ମଣଙ୍କୁ ପାଇଲି, ବ୍ରହ୍ମଚାରୀକୁ ପାଇଲି, ଯିଏ ସବୁଠୁ କମ୍ ମାଗୁଛି, ସବୁଠୁ ଅଧିକା ଦବା ଲୋକ ପାଖରେ ସବୁଠୁ କମ୍ ମାଗିବା, ଏସବୁ ସୃଷ୍ଟି କିଏ ଅଛି ଏମିତି? ଆମେ କଣ କରୁଛେ, ସବୁଠୁ କମ୍ ଦବା ଲୋକ ପାଖରେ ସବୁଠୁ ଅଧିକା, ଆଉ କଣ ଆଉ ଆମେ କଣ କହୁଛେ, କଣ ଭାବିଲେ କହୁଛ ଯେ ଦବେ ସେ ପରିବା ଦବରେ କଣ କର, କଣ ପରମ୍ପରା ସବୁ କହେ, ଚିଠା ଟିକେ ଚିଠାଟା ଟିକେ ବଢେଇ କରିଦିଅ, 10 KG ଜାଗାରେ 50 KG ଲେଖିଦିଅ, ଲେଖିଦେଲେ ସେ କଟାକଟି କରିକି 30 KG ଦବ, ତୁମେ 10 KG ଲଗେଇଲେ ସେ 5 KG ଦବ, କମେଇ ଦବ ନା। ତେଣୁ ଲୋକ ଦେଖୁନାହାନ୍ତି ମାଗିବା ବେଳେ ସେ କଣ କରିବ, ଅଧିକା ଚିଠା ଲେଖିଦେବେ, କାହିଁ ସେ ଜାଣିଛନ୍ତି ସେଇଟା କମେଇକି ଦବ, ବଢେଇକି ଦବ ଲୋକ ସଂସାର କିଏ ଅଛି, କିଏ ନା ବୋଲି ତ ଅଦ୍ଭୁତ ଭଗବାନଙ୍କର ଭକ୍ତ ଥିଲେ, ସମର୍ପଣ ସବୁ କରିଛନ୍ତି ଭଗବାନଙ୍କର, ଧନ ସମ୍ପତ୍ତି ଦେହ ସବୁ ଦେଇଦେଇଛନ୍ତି ଭଗବାନଙ୍କ ବୋଲି ମହାରାଜ ଆଶ୍ଚର୍ଯ୍ୟ ଲାଗୁଥିଲେ। ନିଷ୍ପୃହ ବ୍ରାହ୍ମଣ ଖୁସି ହେଇଗଲେ, ବା ମୋ ଜୀବନ ଆଜି ଧନ୍ୟ ହେଇଗଲା ବେଳେ ବ୍ରାହ୍ମଣ ପାଇଁ, କାହିଁକି ବ୍ରାହ୍ମଣ ସାଧୁ ତେଜ ବିପ୍ରସ୍ୟ ବରଧା ଦେ କଣ ତା ଆରମ୍ଭ ପଦରେ ମନ ପଡ଼ିନି, ସାଧୁ ଆଉ ବ୍ରାହ୍ମଣଙ୍କର ସନ୍ତୋଷ ସନ୍ତୋଷ ତେଜ ବରଧା ଦେ, ସାଧୁ ଆଉ ବ୍ରାହ୍ମଣ ଭକ୍ତ, ସାଧୁ ମାନେ ଭକ୍ତ, ଭକ୍ତ ଆଉ ବ୍ରାହ୍ମଣ ସେମାନଙ୍କର ତେଜ ବଢିବ, ତାଙ୍କର ପ୍ରଭାବ ବା ତାଙ୍କର ଭଜନର ଶକ୍ତିଟା ବଢିବ ଯେତେବେଳେ ସନ୍ତୋଷ ରହିବ। ଅସନ୍ତୋଷ ରହିଲେ ମତେ ଭଗବାନ ଦେଲେନି ଏଇଟା ଅସୁବିଧା ହଉଛି, ମୋର ଏମିତି ହଉଛି, ମୋର ସେମିତି ହଉଛି, ସେମାନଙ୍କର ଭଜନ, କାରଣ ଅସୁବିଧା ପାଖରେ ତାଙ୍କ ମନଟା ରହିଲା, ଭଗବାନ ପାଖରେ କେମିତି ରହିବ, ଯିଏ ସନ୍ତୋଷ ନୁହେଁ ତା ମନଟା ଅସନ୍ତୋଷରେ ରହିଲା, ଭଗବାନ ପାଖରେ କେମିତି ରହିବ, ଏଟା ଗୋଟେ ସାଧାରଣ ଫିଲୋସଫି। ତମେ ଗୋଟେ ଭୋଜନ କରୁଛ, ଭୋଜନ ତୁମେ ସନ୍ତୋଷ ହେଲାନି, ତମ ମନଟା କୋଉଠି ରହିଲା, ସେ ଭୋଜନ ପାଖରେ, ହେଟା ଏମିତି ହେଲାନି, ସେଟା ସେମିତି ହେଲା, ସେଭଳି ଗୋଟେ ଛୋଟ କଥାରେ ତୁମେ ଦେଖ, ଯେଉଁ ଜିନିଷରେ ତୁମେ ସନ୍ତୋଷ ନ ହେଲ ମନଟା ସେଇଠି ରହିଲା, ମନ ସେଇଟାକୁ ଖୋଜିବ, ସନ୍ତୋଷ ରହିବା ଦରକାର, କେମିତି ସନ୍ତୋଷ ରହିବ, ଭଗବାନ ବାମନଦେବ ବି କହିଲେ ଗୀତାରେ ବି ସିଦ୍ଧି କଥାରେ ସେ କଥା କହିଲେ ନା କଣ, ଯଦୃଚ୍ଛା ଲାଭ ସନ୍ତୋଷ, ଭଗବାନ ସେ କଥା ହିଁ କହିଛନ୍ତି ଗୀତାରେ, ଫିଲୋସଫି ସମାନ, ଯାହା ମିଳୁଛି ସନ୍ତୋଷ ରହିଯା, ଅସନ୍ତୋଷ ହେଲେ କିଛି ଭାଗ୍ୟ ବଦଳି ଯାଏ ନା, ଜଣେ ଅସନ୍ତୋଷ ହେଇକି ସବୁବେଳେ ରହିବ ତାର କିଛି କିଛି ଲାଭ ବି ହବନି, ସେ କର୍ତ୍ତବ୍ୟ କର୍ମ କରିପାରିବନି କି ସୁଖ ହି ପାଇପାରିବ, ବରଂ ନିଜ ଚିତ୍ତଟାକୁ ଅଧିକା ଦୁଃଖୀ କରିବ, ମୋର ଏମିତି ଏଥିରେ ହେଇଥାନ୍ତା, ଗୋଟେ ଗୋଟେ ଲୋକ ନାହାନ୍ତି, କାରଣ ଜୀବନ ସାରା ଖାଲି ଭାବି ଭାବିକି ମଲେସି, ସେ ଗୋଟେ ଗୋଟେ ମୁଁ ଦେଖିଛି ଗୋଟେ ଗୋଟେ ଝିଅ ସେମିତି, ସେ ବିବାହ ହେଇପାରୁଥିବେ, ମୁଁ ଗାଁରେ ସବୁ ଦେଖିଛି ନା, ଡେଲି ସେ ସ୍ୱାମୀଙ୍କ ସାଙ୍ଗେ ଝଗଡ଼ା କରୁଥିବେ, ଆଉ ତମକୁ ବାହାହେଇକି ମୋର ଇଏ ହଇରାଣ ହେଲେ ଏହା ହେଲେ ତାହେଲେ, ଯେହେତୁ ବାହା ହେଇ ସାରଣ ତୋର ପିଲା ହେଲାଣି, ତୁ ସିନ୍ଦୁର ଲଗେଇଛୁ, ଏଣେ ସୁଦଶା ବ୍ରତ ନା କଣ ହେଟା କି ବ୍ରତ, ସ୍ୱାମୀଙ୍କୁ ପୂଜା କରନ୍ତି, ଯଦି ସାବିତ୍ରୀ ବ୍ରତ କରୁଛୁ ସବୁ କରିବ, କିନ୍ତୁ ତମ ବାହାହେଇକି ମୋ ଜୀବନଟା ବରବାଦ ହେଇଗଲା, ତାମାନେ କଣ ସନ୍ତୋଷରେ କଣ କଲା, ଆରେ ଏଇଟା କଣ, ଏଇଟା ତୁମର ସରିଲାଣି ଜୀବନ, ତାମାନେ କଣ ଗୋଟେ ପାରିବାରିକ ଜୀବନରେ ରହୁଛନ୍ତି, ପିଲା ଛୁଆ ଜନ୍ମ ହେଲାଣି, କିନ୍ତୁ ତା ମନରେ ଯୋଉ ଅସନ୍ତୁଷ୍ଟ ସେଟା ସବୁବେଳେ ରହିଯାଉଛି, ଅସନ୍ତୋଷ ଗୋଟେ ଏମିତି ଜିନିଷ, ସେ ଗ୍ୟାପ୍ ଟା କେହି ପୂର୍ଣ୍ଣ କରିପାରନ୍ତିନି, କେହି ତାକୁ ପୂର୍ଣ୍ଣ କରିପାରିବେନି, ଅସନ୍ତୁଷ୍ଟ କେବଳ ଏଇ ଭଗବାନଙ୍କର ଭକ୍ତି, ଆଉ ଏଇ ଶବ୍ଦ ବ୍ରହ୍ମ ଭାଗବତର ବାଣୀ ଗୀତାର ବାଣୀ ମହାଜନ ମାନଙ୍କର ବାଣୀ ଶୁଣିଲା ପରେ ଆଉ ପ୍ରଭୁ ମୋତେ ଯେମିତି ରଖିଛନ୍ତି ଠିକରେ ରଖିଛନ୍ତି, ମୁଁ ଯେ ତାଙ୍କର ଭଜନ କଲା ପରେ ମୋତେ ଯାହା ସବୁ ପରିସ୍ଥିତି ଆସୁଛି ସେଇଟା କାହାର, ତାଙ୍କର ଇଚ୍ଛା, ଯାହା ଆସିଲେ ତାଙ୍କର ଇଚ୍ଛା, ଆଉ ଆଉ କଣ, ସେଇଟା ସନ୍ତୋଷ, ମନଟାକୁ କେବଳ ସନ୍ତୋଷ ଏଇଥିରେ କରିବେ, ସେଥିପାଇଁ ସେ କହିଲେ ସେ କଥା, ବ୍ରାହ୍ମଣ ଆଉ ସାଧୁଙ୍କର ତେଜ ବର୍ଦ୍ଧିତ ହୁଏ ଯଦି ସେମାନେ ସନ୍ତୋଷ ରହିବେ, ଅସନ୍ତୋଷ ଯଦି ହବ ତାହେଲେ ଅଗ୍ନିରେ ପାଣି ପଡ଼ିଗଲେ ଯେମିତି ଅଗ୍ନିଟା ନିର୍ବାପିତ ହେଇଯାଏ, ସେଭଳି ବ୍ରାହ୍ମଣ ସାଧୁମାନଙ୍କର ଅସନ୍ତୋଷରେ ତାଙ୍କର ତେଜ ଗୁଡିକ ସବୁ ନିର୍ବାପିତ ହେଇଯିବ। ମିଥ୍ୟା ଭୋଜନ କରିପାରିବେନି। ତେଣୁ ମୁଁ ଯେହେତୁ ବ୍ରାହ୍ମଣ ମୁଁ ସନ୍ତୋଷରେ ଅଛି, କେତେ ତିନି ପାଦରେ। ତେଣୁ ତ୍ରିଣୀ ପଦାନି ଦେହି, ମୋ ପଦାନି ତ୍ରିଣୀ ପଦାନି ଦେହି, ମୋ ପାଦରେ ତିନି ପାଦ ଦିଅ। ଟିକ ଟିକ ପାଦକୁ ଦେଖୁଛନ୍ତି, ଦେଖ କେମିତି ଛଳନା ପ୍ରବଚନ ଦେଲେ ଛଳନା। ମୋ ପାଦରେ ଛୋଟ ଛୋଟ ପାଦକୁ ବଳି, ଏତେ ସରଳ ଥିଲେ ସେ, ବହୁତ ସରଳ ନଉଥିଲେ, ସେ ଆଶ୍ଚର୍ଯ୍ୟ ହଉଥିଲେ, କହିଲେ କଣ ଇଏ, ବୋଧ ହୁଏ କେବଳ ମତେ ଦେଖିବା ପାଇଁ ଆସିଛନ୍ତି ବା ମତେ କୃପା କରିବା ପାଇଁ ଏଭଳି ବ୍ରାହ୍ମଣ ଆସିଛନ୍ତି। ତିନିପାଦ ଭୂମି ନେଇ କଣ ହବ, ତିନିପାଦ ବାମନ ଦେବ ନା? ବାମନ ଦେଖିଛ ନା? ବାମନଙ୍କୁ କାହିଁ ଦେବ? କୋଉଠୁ ବାମନ ଦେଖିଛ? ଅଛନ୍ତି ତୁମ ଗାଁରେ ବାମନ? କେଡ଼େ ଗୋଟେ ଛୁଆଟା, କେଡ଼େ ଗୋଟେ ତା ପାଦଟା ହେଇଥିବ? ବାମନ ମାନଙ୍କୁ ସବୁ ପୂଜା କରନ୍ତିନି? ବାମନ ମାନଙ୍କୁ ଖାଇବାକୁ ଦେବେ? ପୂଜା ତ କରନ୍ତି, ବାମନ ମାନଙ୍କୁ ସବୁ ଖାଇବାକୁ ଦେବେ? ବାମନଙ୍କୁ ଜୁହାର ହେବେ, ତାକୁ ଟଙ୍କା ଦେବେ? କାହିଁକି କଣ ହବନ୍ତି? ଇଏ ହଉଛନ୍ତି ବାମନ ଦେଖ ନା, ତା ଗୋଡ ଦେଖିବ କେତେ, ଏତିକି ଗୋଟେ ହେଇଯିବ, ହାତ ଗୁଡା ମୋଟା ମୋଟା ହେଇଥିବ, ଏଡି ଏଡ଼ ହାତ ଗୁଡା ଏଡି ଏଡ଼ ହେଇଥିବ। ସେ ତାଙ୍କର ବାମନଦେବ କିନ୍ତୁ ବହୁତ ରୂପାନ ରୂପ ଅବ୍ୟୟମ, ବାମନଦେବ ସେମିତି ନଥିଲେ। ଏ ଯୋଉ ବାମନ ଗୋଟା ଦେଖିବା ପାଇଁ ଭଲ ନୁହଁ, ତାଙ୍କ ମୁଣ୍ଡଟା ଗୋଟେ ବଡ ହେଇଯାଇଥିବ, ଗୋଟା ଟିକେ ମୋଟା ହେଇଯାଇଥିବ, ଆଣ୍ଠୁ ଗୁଡାକ ମୋଟା ହେଇ ଦେଖିନ କି? କିନ୍ତୁ ବାମନଦେବ ରୂପାନ ରୂପ ବଳି ମହାରାଜ ଦେଖି ଦେଇ ଖୁସି ହେଇଗଲେ। ତି ଛୋଟ ସୁନ୍ଦର ବ୍ରହ୍ମଚାରୀ ଜଟିଳମ ଜଟିଳମ ବାମନ ବିପ୍ରମ ମାୟା ମାଣବ କହରି, ଜଟିଳ ମାନେ କେଶବାନ ଥିଲେ, ଯୋଡ଼ା ଜିଣି ବାନ୍ଧନ୍ତିନି ଛୋଟ କେଶ, ଭଗବାନ ବିଷ୍ଣୁ ଆଉ ସୁନ୍ଦର ସର୍ବସୁନ୍ଦର ଯିବା ଜଟିଳ ବାମନ ବିପ୍ରମ ପୁରା ପଇତା ପକେଇଛନ୍ତି, ଅଜିନମ କଣ ମୃଗ ଚରମ ଲଗେଇଛନ୍ତି, ଅଜିନ ଉତ୍ତରମ ଉତ୍ତରୀ ଆଉ କପଡ଼ା ପିନ୍ଧନ୍ତି ପୁରା ପୁରା ସୁନ୍ଦର। ପୂର୍ବ ଚିତ୍ର କରୁ ନା ଦେଖିବେ, ପୁରା କଣ ମୃଗ ଚରମ ପିନ୍ଧିଛନ୍ତି, ଜଟିଳ କମଣ୍ଡଳ ଧରିଛନ୍ତି, ଛତ୍ର ସଜଳ ଛତ୍ର କମଣ୍ଡଳ କମଣ୍ଡଳ ଧରି ଛତ୍ର ଯୋଉ ବରଡ଼ା ପତ୍ର ଛତା ଧରିକି ଆସୁଛି, ବହୁତ ସୁନ୍ଦର ରୂପାନ ରୂପ ଅବ୍ୟୟମ। ସାଙ୍ଗେ ସାଙ୍ଗେ ବଳି ମହାରାଜ ଦେଖି ଦେଇ ପଦ ଧୋଇ ଦେଲେ, ଆସନ ଦେଲେ, ସ୍ୱାଗତମ ଆସନ ବଳି ବଳି ଦେବାକୁ, ବଡ ଏତେ ଉଦାର ଆଉ ଏତେ ସଭ୍ୟ ବଳି ଗୁରୁ, ସେଭଳି ମହାନ ଗୁରୁ ପ୍ରହ୍ଲାଦ ତାଙ୍କୁ ଦେଇଛନ୍ତି ଶିକ୍ଷା। ତାପରେ ପ୍ରତିଶ୍ରୁତି ଦେଲେ, ପ୍ରତିଶ୍ରୁତି ଦେଇକି ପାଦ ଧୋଇବା ପାଇଁ ଯାଉଛି ଖୁସିରେ, ଛଳନା ତାଙ୍କର କିଛି ଅନ୍ତର ନଥିଲା। ଭକ୍ତ ହୃଦୟରେ କି ଛଳନାଟା ପଶେଇଲେ ବସିବନି, ଛଳନା ତୁମ ହୃଦୟରେ ପଶିଯାଉଛି, ତାହେଲେ ତୁମ ହୃଦୟରେ କପଡ଼ଟା ପଶି ଯାଉଛି, ତାମାନେ ତୁମ ହୃଦୟଟା ବି ଶୁଦ୍ଧ ନାହିଁ, କେମିତି ଜାଗା ଧରିବ? ଗୋଟେ ଛୁଆଟାକୁ ତୁମେ ଯେତେ ପ୍ରକାର କପଡ଼ଟା ଶିଖାଅ, ସେ କେବେ ତା ହୃଦୟ ଭିତରେ ପଶିବ ନାହିଁ। ତାକୁ କପଡ଼ଟା ଶିଖଉଛନ୍ତି, କିଏ ଶିଖେଇଲେ? ଶୁକ୍ରାଚାର୍ଯ୍ୟ। ଇଏ ତ ଇଏ ବୁଝିଦେଲେ ନା, ତିନି ବାଦ ଭୂମି ନବ, ଏତେ କଥା ମୁଣ୍ଡ କାଇଁ ମୁଁ ପୁରେଇ ହେଉଛି, ସରଳ ଲୋକ ସେ ଜଳ ଧରୁଛନ୍ତି, ଜଗ୍ରାହକର ଭାଜନ ଜଳପାତ୍ର ଧରିଲେ ଶପଥ କରିବେ ନା, ପ୍ରତିଶ୍ରୁତି ଦେବେ। ସ୍ତ୍ରୀ ଆସିକି ଠିଆ ହେଇଛନ୍ତି, ଜଳପାତ୍ର ଧରିଛନ୍ତି, ତାର ବଳି ଦେଖିଦେଲେ ଶୁକ୍ରାଚାର୍ଯ୍ୟ। ଆରେ ତୁ କଣ ଅନର୍ଥ କରିବାକୁ ଯାଉଛୁ, ଜାଣିଛୁ ବର୍ତ୍ତମାନ ଅସୁର କୂଳ କଣ ହବ, ଭାସିଯିବ ବର୍ତ୍ତମାନ, କେତେ ଅସୁର ମାନେ ବର୍ତ୍ତମାନ କେଉଁଠି ଅଛନ୍ତି, ସ୍ୱର୍ଗପୁରରେ ଅଛନ୍ତି, ଆନନ୍ଦ ରହିଛନ୍ତି, ତୁ ଇନ୍ଦ୍ର ହେଇଛୁ, ତୁ ଜାଣିଛୁ ଏ କେସ୍ ମାୟା ମାଣବ ହରି ହରି। ଏ ମାୟାରେ ବ୍ରହ୍ମଚାରୀ ରୂପ ବଟୁ ରୂପ ମାୟାରେ ଆସିଛନ୍ତି ଇଏ ବିଷ୍ଣୁ, ବଳି ଆଗରୁ ଜାଣିନଥିଲେ ଯେ ଇଏ କା ପରିଚୟ ଦେଇନାହାନ୍ତି, ଛଳନା କରିଛନ୍ତି, ପରିଚୟ କିଏ ଦେଲେ? ଶୁକ୍ରାଚାର୍ଯ୍ୟ ବୁଝିଦେଲେ, ଇଏ ହଉଛନ୍ତି ବଳି, ବଳି ଜାଣିଛୁ ଇଏ କିଏ, ଇଏ ହଉଛନ୍ତି ବିଷ୍ଣୁ। ବଳିଙ୍କର ମନଟା, କାରଣ ଏ କପଡ଼ଟା ଶିଖଉଥିଲେ, କଣ କପଡ଼ଟା ଶିଖଉଥିଲେ, ବିଷ୍ଣୁ ଆସିଛନ୍ତି ତୋର ପଦକୁ ନେବେ, କାହାକୁ ଦେବେ? ଇନ୍ଦ୍ରକୁ ଦେବେ, କାରଣ ବିଷ୍ଣୁ ସବୁବେଳେ ଦେବତାମାନଙ୍କୁ ସାହାଯ୍ୟ କରନ୍ତି, ଅସୁରମାନଙ୍କୁ ସାହାଯ୍ୟ କରନ୍ତି ନା, ତେଣୁ ଇନ୍ଦ୍ର ବଳି ତୋର ଖରାପ ବେଳେ ଚାଲିଲା, ତୁ ପ୍ରତିଶ୍ରୁତି କେମିତି ଦେବାକୁ ଯାଉଛୁ, ତୁ ଜାଣିଛୁ କଣ ଅନର୍ଥ ହବ, ତା ହୃଦୟ ଭିତରେ କାପଟ୍ୟ, ଏପରିକି ସେ ଶରଣାଗତ ଭକ୍ତ ନା, ତାକୁ ବିଭିନ୍ନ ଯୁକ୍ତି ଶାସ୍ତ୍ର ବେଦରୁ ଆଣିକି ମିଥ୍ୟା କହିବା ଦରକାର, କେତେ ପ୍ରକାର ଇଏ କହିଲେ ମତେ ପ୍ରତିଶ୍ରୁତି ଦେଇଛି ନା, ବ୍ରାହ୍ମଣଙ୍କୁ ପ୍ରତିଶ୍ରୁତି ଦେଲା ପରେ କେବେ ନା କରିହବନି। କିନ୍ତୁ ବଳିଙ୍କର ଦୃଢ଼ତା ଆହୁରି ବଢିଗଲା, ଆଗରୁ କଣ ଭାବିଥିଲେ ବ୍ରାହ୍ମଣ, ଏବେ କଣ ଭାବିଗଲେ ଭଗବାନ ଆସିଛି। ତେଣୁ ବଳିଙ୍କୁ ଏତେ ଆନନ୍ଦ ଲାଗୁଥିଲା, ଆରେ ଆରେ ମୁଁ ଯୋଉଟା ଭାବିନଥିଲି ସେଟା ଆଜି ହେଇଗଲା, ଭଗବାନ ମୋ ଦ୍ୱାରା ଆଜି ଭିକାରୀ ହେଇଛନ୍ତି। ପ୍ରଭୁ ଆସିଛନ୍ତି ମାଗିବା ପାଇଁ, ଜଗତର ସମସ୍ତେ ଯାହାଙ୍କ ପାଖରେ ସବୁକିଛି ମାଗନ୍ତି, ସେ କାହିଁକି ମାଗିବା ପାଇଁ ଆସିଛନ୍ତି, ମୋତେ ଭୟ କରିକି ନା କଣ? ସେ ଜାଣିପାରିଲେ ଯେଥିରେ କିଛି କରୁଣା ମୋ ପ୍ରତି ଅଛି, ଛଳନା ମୋ ପ୍ରତି ଯୋଉ କରୁନାହାନ୍ତି, ସେ କରୁଣା କରିବା ପାଇଁ ଆସିଛନ୍ତି। ସେ ସରଳ ଥିଲେ, ସେ ପ୍ରଶ୍ନ ବି କଲେନି, କହିଲେ ବିଷ୍ଣୁ ତୋର ସବୁ ନେଇଯିବ, ଗୋଟିଏ ପାଦରେ ଗାଙ୍ଗ, ଗୋଟିଏ ପାଦରେ ପୁରା ଭୂମିକି ନେଇଯିବେ, ଦ୍ୱିତୀୟ ପାଦରେ ସମ୍ପୂର୍ଣ୍ଣ ଆକାଶକୁ ନେଇଯିବେ, ତୃତୀୟ ସେ କା ଗତି, ତୃତୀୟରେ ତୋର କଣ ଗତି ହବ? ତୁ ଜାଣିଛୁ ତୃତୀୟ ପାଦ ତୁ କେବେ ଦେଇପାରିବୁନି, ତିନି ପାଦ ଭୂମି ତୁ ଯୋଉ ପ୍ରତିଶ୍ରୁତି ଦେଇଛୁ ଦେଇପାରିବୁନି। ତାହେଲେ କିଏ ଶୁକ୍ରାଚାର୍ଯ୍ୟ କଣ ତାନେ ଥିଲେ? ସାଧାରଣ ମାନବ ଥିଲେ? ବିଷ୍ଣୁ ନିଜେ ରୂପଟାକୁ ପରିବର୍ତ୍ତନ କରିକି ଆସିଛନ୍ତି, କାହା ରୂପରେ? ବ୍ରାହ୍ମଣ ରୂପରେ ତାକୁ ଧରିନେଲେ। ସେଠି କଣ ବିଷ୍ଣୁ ରୂପ ଦେଖେଇଛନ୍ତି କି? ଦେଖିନାହାନ୍ତି। ଆଚ୍ଛା ବିଷ୍ଣୁ କଣ କଣ ଲୀଳା କରିବେ? ଗୋଟିଏ ପାଦରେ କେମିତି ଭୂମି ନେବେ, ଦ୍ୱିତୀୟ ପାଦରେ କେମିତି ଆକାଶ ନେଇଯିବେ, ଆଉ ଦିଗମାନଙ୍କୁ ବାହୁରେ ନେଇଯିବେ, ସେ କହିଥିଲେ ସବୁ ସବୁ ଜାଣିଦେଲେ, ଏହା ଲୀଳା କରିବେ। ତାମାନେ କଣ ତ୍ରୈକାଳିକ ଜ୍ଞାନ ତାଙ୍କର ପ୍ରକଟ ହେଲା, ସେ ଜ୍ଞାନକୁ ରିଜେକ୍ଟ କରିଦେଲେ, ସେ ଗୁରୁଙ୍କୁ ରିଜେକ୍ଟ ସେ କଲେ, ଆଉ ଯେଉଁ ଗୁରୁ ତାଙ୍କୁ ଜୀବନ ଦେଇଥିଲେ। ଦେବାସୁର ସଂଗ୍ରାମରେ ବଳି ମହାରାଜଙ୍କର ମୃତ୍ୟୁ ହେଇଯାଇଥିଲା ନା, ଇନ୍ଦ୍ର ମାରିଦେଇଥିଲେ, ସମୁଦ୍ର ମନ୍ଥନ ପରେ ଗୋଟେ ବିଶାଳ ବଡ ଯୁଦ୍ଧ ହେଇଥିଲା, ତାକୁ ଦେବାସୁର ସଂଗ୍ରାମ କୁହାଯାଏ। ଠକେଇଦେଲା କିଏ? ମୋହିନୀ ସବୁ ଠକେଇ ଦେବତାମାନଙ୍କୁ ଅମୃତ ଦେଇଦେଲେ ନା, ସେଠୁ ଅସୁରମାନେ ଗୋଟେ ଯୁଦ୍ଧ ଆରମ୍ଭ କଲେ, କ୍ଲାସ ଅସୁର ମାରିବା, ଦେବତାମାନଙ୍କୁ ସବୁ ମାରିଦେବା, ବିଶାଳ ବଡ ଯୁଦ୍ଧ ହେଲା, ତାକୁ ଦେବାସୁର ସଂଗ୍ରାମ କୁହାଯାଏ। ସେ ଦୈବାସୁର ସଂଗ୍ରାମରେ ବଳିଙ୍କର ବଳିଙ୍କୁ ଆଘାତ କରିଥିଲେ ବଜ୍ରରେ ଇନ୍ଦ୍ର, ଯେହେତୁ ପାଇଛନ୍ତି ଅମୃତ ଖାଇଛନ୍ତି, ଉତ୍ସାହ ବି ରହିଛି ବିଷ୍ଣୁଙ୍କର, ତାଙ୍କ ମନ ଭିତରେ ଗୋଟେ ଉତ୍ସାହ ରହିଛି। ଭକ୍ତିରେ ବଳ ହଉଛି ଏ ଗୁରୁ ବୈଷ୍ଣବଙ୍କର କୃପାର ବଳ, ଏଇଟା ଉତ୍ସାହ ଦିଏ। ବଳି ମହାରାଜଙ୍କୁ ଇନ୍ଦ୍ରକୁ ବହୁତ ଉତ୍ସାହ ଲାଗୁଥିଲା, କଣ ଉତ୍ସାହ ଲାଗୁଥିଲା? ସମୁଦ୍ର ମନ୍ଥନ ଲୀଳାରେ ଦେବତାମାନଙ୍କୁ କେମିତି ଭଗବାନ ସରି ଅସୁରମାନଙ୍କୁ କେମିତି ଭଗବାନ ଠକୁଛନ୍ତି, ଆମକୁ କେମିତି ଭଲ ପାଉଛନ୍ତି, ଏଇ ଉତ୍ସାହଟା ଥିଲା ଇନ୍ଦ୍ରଙ୍କ। କେମିତି ଠକିଲେ 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 ତାଙ୍କୁ ଶେଷରେ ସ୍ତ୍ରୀ ରୂପରେ ଆସିକି ଠକି ଦେଇକି ଚାଲିଗଲେ, ଆମକୁ ଅମୃତ ଦେଇ ଦେଇଗଲେ। ତେଣୁ ଉତ୍ସାହ ରହିଥିଲା କାହାର? ବଳିଙ୍କର। ଆଉ ଉତ୍ସାହ ଯୋଉ କହୁଛ ତୁମେ, ଉତ୍ସାହ ନିଶ୍ଚୟ, ଉତ୍ସାହ ମାନେ କଣ? ଉତ୍ସାହ କଣ ରହିବ? ଏଇ ଯୋଉ ଉତ୍ସାହ ହଉଛି, କେତେ ଦିନ ତୁମେ ପ୍ରଶଂସା ପାଇଲେ ବା ସମସ୍ତଙ୍କୁ ଭଲ କହିଲେ, ଉତ୍ସାହ ଖରାପ କହିଦେଲେ ଛାଡ, ଆମର ଝୁଲିବି କୁଆଡେ ଖସିକି ପଳେଇବ, ତ ବୁଡ଼ିଆଣି ବସା ଲାଗିଯିବ, ହିସାବ ପଡିବ। ସମସ୍ତେ ଭଲ 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 କହିଲେ ତୁମେ କରିବ, ଯଦି କିଏ ସମସ୍ତେ ଗାଳି ଦେଇଦେବେ ତୁମେ ଭକ୍ତି କରିବ କରିପାରିବ? ଏଇ ଯୋଉ ଉତ୍ସାହ, ଇଏ ଅଲଗା। ଇନ୍ଦ୍ରଙ୍କର ଯୋଉ ଉତ୍ସାହ ଆସୁଥିଲା, କାହିଁକି ଉତ୍ସାହ ଆସୁଥିଲା? ସେ କେବଳ ସ୍ମରଣ କରୁଥିଲେ କେମିତି ଭଗବାନଙ୍କର କୃପା ଆମ ଉପରେ ଅଛି, ଭଗବାନ କେତେ ଫେଭରେବୁଲ ଆମ ଉପରେ, ଏଇଟା ତାଙ୍କୁ ବାରମ୍ବାର ସ୍ମରଣ ଆସୁଥିଲା। ସେଥିପାଇଁ ସେ କେବଳ ଉତ୍ସାହରେ ଯୁଦ୍ଧ କରୁଥିଲେ, ଏଣେ ଅମୃତ ପାନ କରୁଛନ୍ତି, ତେଜ ବି ଓଜ ବି ବହୁତ ଅଛି ଲଗେଇଦେଲେ, ଅଜା ବଳିଙ୍କର ସ୍ୱର ନଷ୍ଟ ହେଇଯାଇଥିଲା। ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଖବର ଗଲା ଯେ ଆପଣଙ୍କ ଶିଷ୍ୟ ଏମିତି ହେଇଛି, ମୃତ ଗ୍ରହଣ କରିଛି। ଶୁକ୍ରାଚାର୍ଯ୍ୟ ମୃତ ସଞ୍ଜୀବନ ବିଦ୍ୟା ଜାଣିଛନ୍ତି, ତେଣୁ ମନ୍ତ୍ର ପ୍ରୟୋଗ କରିକି ଶୁକ୍ରାଚାର୍ଯ୍ୟ କଣ କଲେ, ଜୀବିତ କରିଦେଲେ। ବଳିଙ୍କର ଶୁକ୍ରାଚାର୍ଯ୍ୟଙ୍କ ପ୍ରତି ଆନୁଗତ୍ୟଟା ବଢିଗଲା। ଆରେ ଯେଉଁ ଇନ୍ଦ୍ର ମୋତେ ମାରିଲେ, ଯେଉଁ ଇନ୍ଦ୍ର ସବୁବେଳେ ଚାହୁଁଛନ୍ତି କଣ କରିବା ପାଇଁ, ସ୍ୱର୍ଗରେ ଇନ୍ଦ୍ର ହବା ପାଇଁ, ମୋ ଗୁରୁଙ୍କର ବଳ କେତେ ଦେଖ, ସିଏ ମୋତେ ମାରିଥିଲେ ମୋ ଗୁରୁ ମୋତେ ବଞ୍ଚେଇଲେ। ତାହେଲେ ଯେଉଁ ଗୁରୁ ମୋତେ ମୋ ଜୀବନକୁ ବଞ୍ଚେଇ ଦେଇପାରିଲେ, ସେ ଗୁରୁ ମୋତେ ଦେଇପାରିବେନି ଇନ୍ଦ୍ରପଦ? ବିଶ୍ୱାସରେ ସେବା କରିବାକୁ ଲାଗେ, ଏତେ ବିଶ୍ୱାସରେ ସେବା କରିଲେ, ଗୋଟିଏ ଯଜ୍ଞରେ ଏତେ ଖୁସି ହେଇଗଲେ, ସମସ୍ତ କୃପାକୁ ଢାଳିଦେଲେ, ଗୋଟିଏ ଯଜ୍ଞରେ ତାକୁ ସ୍ୱର୍ଗକୁ ପହଞ୍ଚିଦେଲେ। ଯାଅ, ତାପରେ ଲାଗି 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 ଅନିଶୁଦ୍ର ଯଜ୍ଞ କରୁଛନ୍ତି, ଶହେଟି ଯଜ୍ଞ କରିଦେଲେ ମୋ ଶିଷ୍ୟ ସବୁଦିନ ପାଇଁ ଇନ୍ଦ୍ର ହେଇକି ରହିଛି, ଭଗବାନ ଯାଇ ପହଞ୍ଚିଲେ ଅନିଶୁଦ୍ର ଯଜ୍ଞରେ। ଆଉ ସେ ଜାଣିପାରୁଥିଲେ ସବୁ ଜାଣିଥିଲେ, କବି ନା ମୂଷଣା କବି, ଜ୍ଞାନୀମାନଙ୍କ ଭିତରେ ମୁଁ ହଉଛି ଉଷଣା, ଯଦି ଭାଗବତରେ ଏସବୁ ଲୀଳା ପାଇଁ ବିଭିନ୍ନ ଅଭିନୟ କରୁଛନ୍ତି, ସେ ଜାଣିଛନ୍ତି ନାମତତ୍ତ୍ୱ ଜାଣିଛନ୍ତି। ଶେଷରେ କହିବେ ନା, ମନ୍ତ୍ରତନ୍ତ୍ର ଚିରଦତ ଦେଶ କାଳ ହରତମ ସର୍ବଗୁରୁତି ନିଚ୍ଛଦ୍ରମ ନାମ ସଂକୀର୍ତ୍ତନ ତବ, ନାମର ଏହା ବି ଜାଣିଛନ୍ତି। ଭଗବାନ କହିଲେ ନା, ଜ୍ଞାନୀମାନଙ୍କ ଭିତରେ ମୁଁ ଶୁକ୍ରାଚାର୍ଯ୍ୟ, ଗୀତାରେ କହିଲେନି କବି ନା ଉଷଣା କବି, ଜ୍ଞାନୀମାନଙ୍କ ଭିତରେ ମୁଁ ଶୁକ୍ରାଚାର୍ଯ୍ୟ। ଯେତେବେଳେ ଭଗବାନ କହିଲେ ନା, ସବୁ ସରିଗଲା, ବଳି ସୁତଳକୁ ପଳେଇଗଲେ, ଭଗବାନ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ, ଶୁକ୍ରାଚାର୍ଯ୍ୟ ତୁମ ଶିଷ୍ୟର ମନ୍ତ୍ରଟା କାହିଁକି ବାକି ରଖିଛ, ଏ ଯଜ୍ଞଟା କାହିଁକି ବାକି ରଖିଛ, ଯଜ୍ଞଟି ସାର। ସେ କହିଲେ କଣ ପ୍ରଭୁ, ଆଉ ଯଜ୍ଞ କରାଯିବ, ସ୍ୱୟଂ ଯଜ୍ଞେଶ୍ୱର ଯାହାଙ୍କ ପାଇଁ ଯଜ୍ଞ ହେଉଛି ସେ ଆସିକି ପହଞ୍ଚିକି ସ୍ୱୟଂ ଦାନକୁ ଗ୍ରହଣ କଲେ, ଆଉ କଣ ଯଜ୍ଞ କରିବାର ଆବଶ୍ୟକ? ନା ଯଜ୍ଞର ଦୋଷ ରହିଯିବ, ଯଜ୍ଞଟା କମ୍ପ୍ଲିଟ୍ ହେଇନି ନା? ନାଇଁ, ମନ୍ତ୍ର ତନ୍ତ୍ର ଛିଦ୍ର ଦେଶ କାଳ ଭାରତ ସର୍ବ କରୁତି ନିଛଦ୍ରମ ନାମ ସଂକୀର୍ତ୍ତନ ଦବ ଶୁକ୍ରାଚାର୍ଯ୍ୟଙ୍କର ଏଇ ମତ, ଆପଣଙ୍କ ନାମର ଏତେ ବଡ ପ୍ରଭାବ ମନ୍ତ୍ରର ତନ୍ତ୍ରର ଦେଶର କାଳର ଦ୍ରବ୍ୟର ଯାହା ଅଶୁଦ୍ଧି ରହିଛି ସବୁ ନାମରେ ଶୁଦ୍ଧ ହେଇଯିବ, ସର୍ବ କରୁତି ନିଛିଦ୍ରମ ନାମ ସଂକୀର୍ତ୍ତନ ଦବ ଶୁକ୍ରାଚାର୍ଯ୍ୟ ଏଟା କହୁଛି। ନାମ ତ ଜାଣନ୍ତିନି, ଜାଣିଛନ୍ତି ନା? ହରେ କୃଷ୍ଣ 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 ହରେ 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 ରାମ ହରେ ସବୁ ସବୁଠୁ ବଡ ନାମ ଶୁକ୍ରାଚାର୍ଯ୍ୟ ଜାଣିଛନ୍ତି। ଲୀଳା ଲୀଳା ଛଳରେ ସେ ସବୁ ନିଜେ ମନା କରୁଛନ୍ତି, ଦିଅନି। ଯିଏ ଏତେ ବଡ ଦାନୀ, ଯିଏ ଜାଣିପାରୁଛନ୍ତି ଭଗବାନ ବୋଲି, ସେ ପୁଣି ଭଗବାନଙ୍କ ଆଗରେ ମନା କରୁଛନ୍ତି ଦିଅନି ବୋଲି କିଏ କହିବେ? ଏଟା କିଏ ପଛରେ ଡାକିକିନା ପ୍ରଭୁଛନ୍ତି, ଦେଇଥାନ୍ତୁ ଶୁଣୁ ଶୁଣୁ ଏଠିକି ଶୁଣ। ସେ ଯଦି କହିଥାନ୍ତେ ଭଗବାନଙ୍କ ଆଗରେ କହିଥାନ୍ତି କି ତୁ ଦେନି ବୋଲି, ଆପଣ କହିବେ? ଭଗବାନଙ୍କ ଆଗରେ ମନା କରୁଛନ୍ତି ଦିଅନି ବୋଲି, ପୁରା ଭଗବାନ ଏଠି ପ୍ରଭୁଙ୍କ ଲୀଳା ଅଛି ନା, ତାଙ୍କ ବୁକା ବନେଇ ଦେଇଛନ୍ତି ପୁରା ବୋଲି, ତୁମେ ଦିଅନି ତୁମେ ଦେଇପାରିବନି, ଦି ପାଦରେ ସବୁ ନେଇଯିବେ, ତୃତୀୟ ପାଦ ପାଇଁ ତୁମର ଗତି ନାହିଁ ବୋଲି ମହାରାଜ ବହୁତ ବହୁତ ସେ ବେଦରୁ ସିଦ୍ଧାନ୍ତ ସବୁ ଆଣିକି ତାଙ୍କ ହୃଦୟରେ ତାଙ୍କୁ ପରିବର୍ତ୍ତନ କରିବା ପାଇଁ, ଯାହା କୁହନ୍ତି କାପଟ୍ୟ ହରି କରିବା ପାଇଁ ଚେଷ୍ଟା କଲେ। ତୁ ବୋଲି ଟିକେ କନସିଡର କର, କଣ କୁହାଯିବ, ଗୋଟେ ବିଚାର କର, ଗୋଟେ ବିଚାର କର, ଦେ ମୁଁ ମନା କରୁନି, ସବୁ ଦେନି, ତିନି ପାଦ ଯୋଉ କହିଛୁ ଦୁଇ ପାଦ ବରଂ ଦେ, ଗୋଟେ ପାଦ ଦେ, ତିନି ପାଦ କଥା ତୁ କହନି। ଆଉ ମିଛ କହିଲୁ କି ଦୋଷ ନାହିଁ, ସେ ବହୁତ ଜ୍ଞାନୀ ଥିଲେ, ସବୁ କେମିତି ମିଛ କହିବା ଦରକାର, ସ୍ତ୍ରୀ ସବୁ ନର୍ମ ବିବାହ ଏସବୁ ସବୁ କହିଦେଲେ, ସ୍ତ୍ରୀକୁ ମିଛ କଥା କହିବ, ପ୍ରାଣ ସଙ୍କଟରେ ମିଛ କଥା କହିବ, ବିବାହରେ ମିଛ କଥା କହିବ, ସେଥିରେ ଦୋଷ ନାହିଁ। ସେ ସମୟରେ କହିଲେ କି ଦୋଷ ନାହିଁ, ସେ ପ୍ରମାଣ ଆଣିକି ଦେଲେ, ବହୁତ ପ୍ରମାଣ ଆଣିକି ଦେଲେ, ଜୀବନଟା କେମିତି ସତ ମିଛରେ ଚାଲିଛି ତାକୁ ବି ପ୍ରମାଣ ଦେଲେ। ସମସ୍ତେ କଣ ସତ କହୁଛନ୍ତି? ସମସ୍ତେ ସତ କହିଲେ, ଆଉ ବିଶେଷ କରି ଭିକାରୀ ସତ କହିବେନି, ଭିକାରୀ ସତ କହିଲେ କହିଲେ ଦୋକାନ ତ ଭିକାରୀ ସତ କଥା କହିବ, ମୁଁ କୋଟିପତି, ଭିକାରୀ କଣ କହିବେ, ସବୁ ଲାଇନ ଲଗେଇବେ ଆଉ। ସେ କହୁଛନ୍ତି ଭିକାରୀ ଯାହା କହିବେ କହିବେ, ଭିକାରୀ କେତେବେଳେ ଓଙ୍ଗ ସବୁବେଳେ କହିବେନି, ହଁ ଭିକାରୀଙ୍କୁ ସବୁବେଳେ ନା କହିଲେ ତୁମର ଲାଭ କଣ, ତୁମର ଟଙ୍କା ରହିବ, ତାଙ୍କୁ ହଁ କହିଦେଲେ ସବୁବେଳେ ଲୋକ ଆସିକି ପହଞ୍ଚେ। କେତେ ପ୍ରକାର ନୀତି ଆଣିକି ସବୁ ଦେଖେଇଲେ କାହାକୁ, ବଳି, କିନ୍ତୁ ବଳିଙ୍କ ହୃଦୟ ଭିତରେ କିଛି ଗୋଟେ ପଶିଲା, ଜ୍ଞାନର ଏତେ ବଳ ନାହିଁ, ବେଦ ଜ୍ଞାନର ବି ଏଭଳି ବଳ ନାହିଁ, ଭକ୍ତିର ବୀଜକୁ ଅଙ୍କୁର ଉତ୍ପାଟିତ କରିଦେବେ ବା ସନ୍ଦେହ ସୃଷ୍ଟି କରିଦେବେ ନାହିଁ, ଜ୍ଞାନର ଏତେ ବଳ ନାହିଁ, ବେଦ ଜ୍ଞାନର ବଳ ନାହିଁ, ବେଦ ଜ୍ଞାନ ପରାସ୍ତ ହେଇଗଲେ ବଳି ପାଖରେ, ସେ ଶିଖିଛନ୍ତି ସମର୍ପଣ, ସମର୍ପଣ ପାଖରେ ଆଉ ଗୋଟେ ଜ୍ଞାନ କଣ, ବୁଦ୍ଧି କଣ, ବଳ କଣ, ବିବେକ କଣ, ପାଠ ପ୍ରବଚନ ଏସବୁ କଣ? ଆମେ ସବୁକିଛି କରୁଛୁ ଭଗବାନଙ୍କ ଶରଣାଗତ ହେବା ପାଇଁ, ଜଣେ ଜଣେ ପ୍ରବଚନ ଦଉଛି, ଜଣେ ସେବା କରୁଛି, ଜଣେ ରୋଷେଇ କରୁଛି, ସବୁ କିଛି କରୁଛି ତାଙ୍କ ପାଖରେ ମୁଣ୍ଡ ବିକିବା ପାଇଁ, ମୁଁ ଆପଣଙ୍କର ଏ ସବୁ ଉଦ୍ଦେଶ୍ୟ। ଏ ଶରଣାଗତି ଆମେ ନ ହେଇପାରିଲେ ଆଉ ସେଇଟା ମହାପ୍ରଭୁ ଶିଖିବା ପାଇଁ ଆସିଥିଲେ ନା? ଆଉ ମହାପ୍ରଭୁ ଆମକୁ କଣ ଶିଖିବା ପାଇଁ ଆସିଥିଲେ, କଣ ଆମକୁ ପ୍ରବଚନ କରିବା ପାଇଁ ଆସିଥିଲେ, ନା କୀର୍ତ୍ତନିଆ କରିବା ପାଇଁ ଆସିଥିଲେ, ନା କଣ ଶିଖିବା ପାଇଁ ଆସିଥିଲେ? ଶିଖାଏ ଶରଣାଗତି ଭକତେର ପ୍ରାଣ, ଶରଣାଗତରେ ଶିଖିବ କେମିତି ଶରଣ ଯିବ, କାରଣ ଶରଣ ନଗଲେ ସବୁଗୁଡିକ ଅନୁଷ୍ଠାନ ହେଇଗଲା, ଭଗବାନଙ୍କ ଶରଣ ଯାଇକି ଆମେ କଥା କହିଲେ ଭଗବାନଙ୍କ ଶରଣ ଯାଇକି କହିବାକୁ ପଡିବ, ସେବା କଲେ ବି ତାଙ୍କ ଶରଣ ଯାଇ କରିବାକୁ ପଡିବ, ସବୁଥିରେ ତାଙ୍କର ଶରଣ, ନହେଲେ ତ ହବନି। ତୁ ଦେଖୁନାହିଁ ଯୋଉଟା ଏବେ ତ ସବୁ କିଛି ନାହିଁ, ଆଗରୁ ସବୁ ଥିଲା, ଏବେ ତ ମୁଁ କାହିଁ କିଛି ଦେଖୁନି, ଆଗରୁ ସବୁ ଥିଲା। ଏ ଯୋଉ ମିସ୍ତ୍ରୀ ତାର ସେ ବାରିଶି ପ୍ରଥମେ ଧରିବ, କଣ କରିବ ହାଣିବା ପୂର୍ବରୁ, କଣ କରିବ ମୁଣ୍ଡରେ ହାତ ମାରିବ, ମିସ୍ତ୍ରୀ କରଣୀ ଧରିବ ମୁଣ୍ଡରେ ହାତ ମାରିବ, ଡ୍ରାଇଭର ଆଗରେ ଏଞ୍ଚୁ ଧରିବ ହାତ ମାରିବ, ସମସ୍ତେ ଗୋଟେ କାମଟା କରୁଥିଲେ, ସେ କାମଟା ସେ ସବୁବେଳେ କରୁଛନ୍ତି, ପୁଣି ସେ ଶରଣ ଯାଇ ଗୋଟେ କାମଟା କରୁଛନ୍ତି। ଏଇଟା ଏଇଟା ଆମର ପୁରା ଗୋଟେ କଲଚର ଥିଲା ନା? ଆଉ ଏ ରିକ୍ସାବାଲା ଡ୍ରାଇଭର ବାଲା, ଏ ଡ୍ରାଇଭର ଏବେ ସହିତ ଦେଖ ନା ଡ୍ରାଇଭର, ସେ ଷ୍ଟେରିଂ ଉଠିବ ଆଗେ କଣ କରିବ, ଷ୍ଟେରିଂ ଆ ତୁ ଡେଲି ଗାଡି ଚଲଉଛୁ ନା, କୁଆଡେ ମରି ମାରିଯିବ, କୁଆଡେ ଏକ୍ସିଡେଣ୍ଟ ହେଇଯିବ, କଣ ହବ, ପ୍ରଭୁ ତୁ ଭରସା, ସମସ୍ତେ ଶରଣ ଯାଉଛନ୍ତି ନା? ଆଉ ଶରଣାଗତ ଭକ୍ତ ସିଏ, ଯିଏ ଶରଣାଗତ ଯାଇ ତାଙ୍କ ହୃଦୟ ତୁମେ କଣ ତିଆରି କରିପାରିବ, ଆଉ କିଛି ତିଆରି କରିପାରିବେନି, କିଛି ବସିଲାନି ତାଙ୍କ କଥା, ସେ କହିଦେଲେ ଶେଷକୁ ନା ମୁଁ ପ୍ରାହାଦେ କିତମ ଯଥା ମୁଁ ପ୍ରହ୍ଲାଦଙ୍କର ଶିଷ୍ୟ, ମୁଁ ପ୍ରହ୍ଲାଦଙ୍କର ପୁତ୍ର, ମୁଁ କପଟି କେବେ ହେଇପାରିବିନି, ଠକାମ ହେଇପାରିବିନି। ଏଇଟା ମୋତେ ଆଜି ସମସ୍ତେ କହିବେ ବଳି ବ୍ରାହ୍ମଣ ବଞ୍ଚକା, ଭଗବତ ଭକ୍ତା ବି ବ୍ରାହ୍ମଣ ବଞ୍ଚକା, ମୁଁ ଏଇଟାକୁ ସହିପାରିବିନି, ମୁଁ ସବୁ ସହିଦେବି, ସମସ୍ତ ଜଗତର ସମସ୍ତ ନିନ୍ଦାକୁ ମୁଁ ସହିଦେବି, କିନ୍ତୁ କେହି ଯଦି କହିବ ଏଇ ଭକ୍ତ ହେଇକି ବ୍ରାହ୍ମଣଙ୍କୁ ଠକେଇଲା ଏଇଟା ମୁଁ ସହିପାରିବିନି, ଆମେ ଏଇଟା କରିପାରିବି। ସେନ ଭଗବାନ ଏକାଦଶ କୁନ୍ଦର କହିଲେ ବ୍ରାହ୍ମଣ୍ୟତା ଅହମ୍ ବଲି, ବ୍ରାହ୍ମଣ ଭକ୍ତ ଭିତରେ ମୁଁ ହଉଛି ବଳି। ଭଗବାନ ଏଇଟା କହିଛି, ଯେତେ ଜଣ ବ୍ରାହ୍ମଣଙ୍କୁ ଭକ୍ତି କରିଛନ୍ତି ବଳି ଭଳିଆ କେହି କରିନା, ବ୍ରହ୍ମଣ୍ୟତା ଅହମ୍ ବଲି, ବ୍ରାହ୍ମଣ ଭକ୍ତ ଭିତରେ ମୁଁ ହଉଛି ବଳି। ପଦଧୂତ କରିବା ପାଇଁ ଶୁକ୍ରାଚାର୍ଯ୍ୟ ମନା କଲେ, ମନା କଲା ପରେ ବି ଗ୍ରାହକର ଭାଜନ ଜଳ ଭାଜନ ହାତରେ ଧରିଲେ, ଜଳ ସ୍ତ୍ରୀ ଆସିଲେ, ସ୍ତ୍ରୀ ବି ସହଯୋଗ କଲେ, ମୋ ସ୍ୱାମୀ ଚାହୁଁଛନ୍ତି ଦେବା ପାଇଁ ସର୍ବସ୍ୱ ଦେଇଦେ, ଏ ଜଗତରେ କଣ ଏମିତି ମିଳିବ କେମିତି ପତ୍ନୀ, ଭାବ କାହିଁ ଜଳ ଦେଲେ। ଆଉ ଦେଲା ପରେ ତିନି ପାଦରେ ତ ସବୁ ନେଇ ଚାଲିଗଲା, ଗୋଟିଏ ପାଦ ତ ବଢେଇଛନ୍ତି ଭୂମିକୁ ଅକ୍ତିଆର କରିଦେଲେ, ଦ୍ୱିତୀୟ ପାଦରେ ଆକାଶକୁ ନେଇଗଲେ ବାହୁରେ ଦିଗକୁ ନେଇଗଲେ, ଆକାଶକୁ ନେଇଗଲେ ସ୍ୱରରେ, ସ୍ୱରକୁ ବର୍ଦ୍ଧିତ କରିଦେଲେ ଆକାଶ ନେଇଗଲେ, ଯଦି ଦିଗ ଯୋଉ କଣ ଗୁଡା ରହିଲେ ଦଶ ଦିଗକୁ ବାହାରୁ ନେଇଗଲେ, ଆଉ ଗୋଟିଏ ପାଦ ବଢେଇଲେ ଯାଇକି ସ୍ୱର୍ଗ ମହଜନ ତପ ଯାଇ ସତ୍ୟ ଲୋକରେ ବାଜିଲା। ସେ ଲେଖିଲେ ନା ସେଠି ଆଉ ପଦ ନଖ ନୀର ଜନିତ ଜନପ୍ରାପ, ପଦ ନଖ ନୀର ଜନିତ ଜନପ୍ରାପ, ପଦ ନଖରୁ ଗଙ୍ଗା ସୃଷ୍ଟି ହେଲା, ଗଙ୍ଗା ଜଳ ଆସିଲେ କାରଣ ସାଗର, ବ୍ରହ୍ମାଣ୍ଡର କଟା ଯୋଉ କଭରିଂ ଅଛି ବ୍ରହ୍ମାଣ୍ଡର, ସତ୍ୟ ଲୋକ ବାହାରେ ସତ୍ୟ ଲୋକରେ ବ୍ରହ୍ମାଜୀ ଦେଖିଲେ ଭଗବାନଙ୍କର ପାଦ ପଦ, ଜାଣିପାରିଲା ଆରି ମାମନ ଅବତାର ହେଇଛି ବଳିକୁ କୃତାର୍ଥ କରିବା ପାଇଁ, ପୂଜା ଉପାସନା କଲେ, ସେ ଜଳକୁ ଧୋଇଲେ, ସେ ଜଳକୁ ପାଦକୁ ଧୋଇକି ସେ ଜଳକୁ କମଣ୍ଡଳରେ ରଖିଲେ। ଆଜି ପର୍ଯ୍ୟନ୍ତ ବ୍ରହ୍ମା ସେଥିପାଇଁ କମଣ୍ଡଳଟା ଧରନ୍ତି, ବ୍ରହ୍ମା କାହିଁ କମଣ୍ଡଳ ଧରନ୍ତି, ବ୍ରହ୍ମା ଯୋଉ ହିରଣ୍ୟକଶିପୁର ଉପରେ ଯୋଉ ଜଳ ଛିଞ୍ଚିଲେ କେଉଁ ଜଳ ସି, ସେ ବାମନ ଦେବଙ୍କର ଗଙ୍ଗା ଜଳ, ହିରଣ୍ୟକଶିପୁର ଯୋଉ ତେଜିଆନ ହେଇଗଲେ ବଳବାନ ହେଇଗଲେ ସେ ଜଳ, ସେକୁ ଧୋଇକି ରଖିଛି। ସରିଲା ଦୁଇଟି ପାଦରେ ତ ସବୁ ନେଇଗଲେ, ତୃତୀୟ ପାଦକୁ ବଳି ତାର ଚାହିଁକି ରହିଛନ୍ତି, ଆଉ ବିଶ୍ୱରୂପ ଦେଖୁଛନ୍ତି ବଳି, ଆରେ ଖୁସି ବି ଲାଗୁଥିଲା, ଆନନ୍ଦ ବି ଲାଗୁଥିଲା, ଆଉ ଗୁରୁଙ୍କ କଥା ଚିନ୍ତା କରୁଥିଲେ, ଗୁରୁ ଯାହା କହୁଥିଲେ ଠିକ, ଯେ ଅନୁତାପ କରୁନଥିଲେ, ଅନୁତାପ କରୁନଥିଲେ, ତାଙ୍କୁ ଦୁଃଖ ଲାଗୁନଥିଲା। ଏହି ସମୟରେ ତାଙ୍କର ବଳିଙ୍କର ଯୋଉ ଥିଲେ ଅସୁରମାନେ, ସେମାନେ ସବୁ ଆସିଲେ ଆକ୍ରମଣ କରିବା ପାଇଁ କାହାକୁ, ବିଷ୍ଣୁଙ୍କୁ। ଦେଖ ଦେଖ ବିଷ୍ଣୁ କଣ କରୁଛନ୍ତି ନା, ଆମ ରାଜା ଯେହେତୁ ବର୍ତ୍ତମାନ ଦୀକ୍ଷା ନେଇଛନ୍ତି, ଦୀକ୍ଷା ନେଲେ ତ ସେ ଯୁଦ୍ଧବୁଦ୍ଧ କରିବେନି, ଇଏ ସେ ଛଳନାରେ ଆସିକି ତାଙ୍କ ପାଖରୁ ସବୁ ନେଇଯାଉଛନ୍ତି, ଆଉ ଯୁଦ୍ଧ କରିବା ପାଇଁ ଆସିଲେ, ଯୁଦ୍ଧ କରିବା ପାଇଁ ଆସିଲା ବେଳକୁ ଭଗବାନଙ୍କ ଯୋଉ ପାର୍ଶ୍ୱ ମନ୍ଦିର ସବୁ ବାଡ଼େଇକି ମାରିଲେ, ଗୋଟେ ଗୋଟେ ଯୁଦ୍ଧରେ ପରାସ୍ତ କରିଦେଲେ। ସେତେବେଳେ ବଳି ମହାରାଜ ପ୍ରବଚନ ଦଉଛନ୍ତି, ବହୁତ ସୁନ୍ଦର ପ୍ରବଚନ ଦଉଛନ୍ତି, ଡାକୁଛନ୍ତି ଜଣେ ଅସୁରଙ୍କର ନାମ, ଯେ ଦେଖ ବର୍ତ୍ତମାନ କାଳ ନୟମ କାଳମ କାଳକୃତ, ଏମିତି କଣ ଅଛି, କାଳ ବର୍ତ୍ତମାନ ଆମକୁ ସପୋର୍ଟ କରୁନି, ସମୟ ଆମକୁ ବର୍ତ୍ତମାନ ସାହାଯ୍ୟ କରୁନି। ଅସୁରମାନେ କହୁଛନ୍ତି କଣ ସାହାଯ୍ୟ କରୁନି, ଆମେ ତ ଏଇ ଦେବତାମାନଙ୍କୁ କେତେଥର ପରାସ୍ତ କରୁଛେ, ବର୍ତ୍ତମାନ କାହିଁ କରିପାରିବାନି, କହିଲେ ନା ବର୍ତ୍ତମାନ ହବନି, ହବନି, କୌଣସି ବୁଦ୍ଧି ବିବେକ କାଳ ପାଖରେ କାମ କରିବନି, କାଳ ଭଗବାନଙ୍କର ଶକ୍ତି, ତୁମେ ଯା ଅପେକ୍ଷା କରୁ, ଯେତେବେଳେ କାଳ ଆମକୁ ଅନୁକୂଳ ହବ ସେତେବେଳେ ଆମେ। ଅସୁରମାନେ ବି ଚାଲିଗଲେ, କେହି ନାହାନ୍ତି ପାଖରେ, ସ୍ତ୍ରୀ ବି ଭର୍ସନା କଲେ, ଭଗବାନ କେମିତି ପରିସ୍ଥିତିରେ ପକେଇ ଛଳନା କଲେ, ସବୁଥିରେ ତାଙ୍କୁ ତ ପୁରା, ଯାହାକୁ ଭଗବାନ ନିଜ ପାଖକୁ ନେବେ ତାକୁ ସବୁବେଳେ ପେଶିଦେବେ, ଆଖୁଟାକୁ ନ ପେଶିଲେ ରସ କେମିତି ବାହାରିବ, ଆଖୁଟାକୁ ନ ପେଶିଲେ ତକେ ଜାଣିପାରିବେ ତାର ମଧୁରତା ଅଛି, ସିଏ ପେଶିବାକୁ ପଡେ, ଭଗବାନଙ୍କର କାମ ହେଲା ଏଇଟା, ସେ କଷିବେ, ପରୀକ୍ଷା ନଦେଲେ ତୁମେ କେମିତି ଜାଣିବ ତୁମର ମେରିଟ୍ଟା କଣ, ଭଗବାନଙ୍କ ଯାହାକୁ ନେବେ ପାଖକୁ ତାକୁ ବହୁତ ପ୍ରକାର ତା ଶରଣାଗତିକୁ ପକ୍ୱ କରିବା ପାଇଁ, ଶରଣାଗତି ଦୃଢ କରିବା ପାଇଁ, ପ୍ରଭୁଙ୍କ ଚରଣ କମଳର ମତିଟା ବଢେଇବା ପାଇଁ ତାକୁ ସବୁ ଦିଗରୁ ପେଶିଦେବେ। ଏଣେ ଅସୁରମାନେ ଚାଲିଗଲେଣି, ଏଣେ ପ୍ରତିଶ୍ରୁତି ଦେଇଛନ୍ତି, ତିନି ପାଦରୁ ଦୁଇ ପାଦରେ ଭଗବାନ ସବୁ ନେଇଗଲେଣି, ଏଣେ ସ୍ତ୍ରୀ ବି କହିଲା ପ୍ରଭୁ ଆପଣ ଯାହା କରିଛନ୍ତି ଠିକ କରିଛନ୍ତି, ବାନ୍ଧି ଦେଇଛନ୍ତି ଠିକ କରିଛି, ମଳିକୁ ବାନ୍ଧିଦେଲେ କେଉଁଥିରେ, ବାମନ ପାଶରେ ବାନ୍ଧିଦେଲେ, ମଳି ବନ୍ଧା ହେଇକି ପଡ଼ିଛି ଠିଆ ହେଇଛନ୍ତି, ତଥାପି ଉଦାର ବଳି ବାନ୍ଧିକି ଭଗବାନ ଗାଳି ଦଉଛନ୍ତି ଓଲଟା, ଛାଡ଼ ସବୁ ଛଳନା ଚାଲିଛି ଆଉ, ଯଦି ଯାହା ପାଇଁ ସେ ସବୁ ଏତେ କଲେ, ଯଦି ସେ ଭଗବାନ ଆଜି ସନ୍ତୋଷ ନେଲେ ତାଙ୍କର କଣ ଲାଭ ଅଛି? ଆଜି ଗୁରୁଙ୍କୁ ଛାଡିଲେ କାହା ପାଇଁ? ବିଷ୍ଣୁଙ୍କ ପାଇଁ। ସେ ବିଷ୍ଣୁ ଭାଇ ତାଙ୍କୁ ଓଲଟା କହୁଛନ୍ତି, ବଳି ତୁ ଗୁରୁଙ୍କ କଥା ମାନିଲୁନୁ, ଗୁରୁ ତତେ କହୁଛ ତୁ ଦେଇପାରିବୁନି, ନର୍କକୁ ଯିବୁ, ତୋ କତିରେ ଯଦି ନଥିଲେ ତୁ ଦବା କାହିଁକି ବ୍ରାହ୍ମଣଙ୍କୁ ଠକଉଥିଲୁ, କାହିଁକି ପ୍ରତିଶ୍ରୁତି ଦଉଥିଲୁ? ତ ଗୁରୁଦେବ ମନା କରୁଛନ୍ତି ବାରମ୍ବାର, ବର୍ତ୍ତମାନ ତୋର କଣ ଗତି ହବ? ଭଗବାନ ବିଷ୍ଣୁ କହୁଛନ୍ତି, ସବୁ ସହୁଛନ୍ତି। ଭଗବାନଙ୍କୁ ଯେଉଁମାନେ ପାଇଛନ୍ତି ନା, ସେମାନେ ଏମିତିକା ଲୋକ ନୁହନ୍ତି, ଆମ୍ଭଳିଆ ସବୁ ଲୋକ ନୁହନ୍ତି। ବିଚାର ବୁଦ୍ଧି ଏସବୁ ଯୋଉ ସେ କହୁଛନ୍ତି, ବହୁତ କମ ଗୋଟେ କୁହନ୍ତି ନା, କମ ଓଜନିଆ ବୁଦ୍ଧି, କମ ଓଜନିଆ ଲୋକ ହେଲେ ଚଳିବନି। ଭଗବାନ ଗୁରୁ, ତୁମକୁ ଗୁରୁ ହବାକୁ ପଡିବ, ଗୁରୁ ବୁଦ୍ଧି ସମ୍ପନ୍ନ ହବାକୁ ପଡିବ। ସବୁ ଚାଲିଗଲାଣି ବୋଲି, କିନ୍ତୁ ଉଦାର ଉଦାର ଶେଷମ ରୂପମ ସେଇଭଳି ଚାହିଁକି ବୋଲି ଠିଆ ହେଇଛନ୍ତି। ସେ ବୁଝିପାରୁଛନ୍ତି ମୋର ତ କିଛି, ମୋର କଣ, ମୋର କପଟି ଅଛି କି? ମୁଁ ଚାହୁଁଛି ଗୋଟେ ଜଣେ ବ୍ରାହ୍ମଣଙ୍କୁ ଖୁସି କରିବି, ସେ ବ୍ରାହ୍ମଣ ନୁହେଁ, ସେ ହେଉଛନ୍ତି ଭଗବାନ। ମୁଁ ତ କହିଛି ତିନିପାଦ ଦେବି, ମୁଁ ବୁଝିଥିଲି ତିନିପାଦ କଣ, ତାଙ୍କ ପାଦରେ ତିନିପାଦ, ସେ ତିନିପାଦରେ କଣ କଲେ? ସେ ପୁରା ବିଶ୍ୱ, ଗୋଟେ ପାଦରେ ବିଶ୍ୱ, ତାଙ୍କର ବିଶ୍ୱରୂପ ଦ୍ଵାରା ସବୁ ନେଇଗଲେ। ମୋର ଦୋଷ କଣ? ଆମ ତରଫରୁ ଆମେ ଠିକ ରହିବା ଦରକାର, ଭଗବାନ କାମରେ ଆମେ କାଇଁ ମୁଣ୍ଡ ପୁରିବାକୁ ଯିବା? ଭଗବାନ ଯଦି ଆମ ସାଙ୍ଗରେ ଖେଳିଲେ ତାଙ୍କ ଖେଳୁ ବଳି, ତାଙ୍କର ତାଙ୍କ ସିମ୍ପ୍ଲିସିଟି ମେଣ୍ଟେନ୍ କରିଛନ୍ତି, ସେ କଣ ମନା କରୁଛନ୍ତି କି? ସେ ଯଦି କପଟି ଯାଆନ୍ତି ତାହେଲେ ସାଙ୍ଗେ ସାଙ୍ଗେ ଗୁରୁ କହିଦେଲା ପରେ ସେ କଣ କରିଥାନ୍ତି? ଡିସିସନଟାକୁ ଚେଞ୍ଜ କରିଥାନ୍ତି, ମୋ ଗୁରୁ କହୁଛନ୍ତି, ମୋ ଜୀବନ ଦେଇଛନ୍ତି ଦେଇଥିଲେ ଇଏ, ମୋତେ ଇନ୍ଦ୍ର କରିବା ପାଇଁ ଯଜ୍ଞ କରୁଛନ୍ତି, ତାଙ୍କ କଥା ମାନିବିନି? ସେ ସେଟା ଚିନ୍ତା କଲେ, ତା ହୃଦୟ ସରଳ ନା, ସେ ଜଣେ ବ୍ରାହ୍ମଣଙ୍କର ସରଳ କଥାଟାକୁ ସବୁ ସରଳ ରୂପରେ କଣ ବଳି ମହାରାଜ ବ୍ରାହ୍ମଣ ଦେବ କହୁଛନ୍ତି ସବୁ ଛଳ ଅଛି, ସିଏ ବୁଝୁଛନ୍ତି ସବୁ ସରଳ। ସେ ପ୍ରଭୁ ଭଗବାନ ପଚାରିବେ, ମାମୁ କୁହ ବଳି, ତୃତୀୟ ପାଦ ଦେବା ପାଇଁ ତୁମର କଣ ଅଛି? ସେ ବଳି କହିବେ, ବେଲି କମ, ଆପଣ ଭାବନ୍ତୁନି ଯେ ମୁଁ ଆପଣ ମୋର ପ୍ରତିଶ୍ରୁତିଟା ମିଛ ହେଇଯିବ ବୋଲି, କରୋ ମିରୁତମ, ମୁଁ ଆପଣଙ୍କର ମୁଁ ଯାହା କହିଛି ସେଟାକୁ ସତ୍ୟ ବୋଲି ପ୍ରତିପାଦନ କରିବି। ଆପଣ ତୃତୀୟ ପାଦ କାଢ଼ନ୍ତୁ, ମୋ ପାଖରେ ତୃତୀୟ ଭୂମି, ତୃତୀୟ ପାଦର ଜାଗା ଦେବା ପାଇଁ ମୋ ପାଖରେ ଅଛି, ସ୍ଥାନ ଅଛି। ଆପଣ ତୃତୀୟ ପାଦ, ଆପଣ ଦୁଇଟା ପାଦ ଦେଖିଛନ୍ତି, ଦୁଇଟା ପାଦରେ ସବୁ ନେଇଗଲେ, ତୃତୀୟ ପାଦ କାହିଁ ଆପଣଙ୍କର? ତୃତୀୟ ପାଦରେ କାଢ଼ିଲେ ମୁଁ ତୃତୀୟ ଜାଗା ଦେଖେଇଦେବି। ତାହେଲେ ଏଇ ସମୟ ଭିତରେ ବଳି କଣ କରିଛନ୍ତି? କେତେ ବୁଦ୍ଧିମାନ ସେ, ଭଗବାନ ସବୁ ନେଇଗଲା ପରେ ତୁମର କଣ ଅବସ୍ଥା ହେଇଥିବ? ଆଉ କିଏ ହେଇଥିଲେ କଣ, ସେ ପାଗଳ ହେଇଯିବ? କିନ୍ତୁ ସେ ସେଇ ଭଗବାନଙ୍କର ଏତେ ଶୁଦ୍ଧ ଭାବରେ ଶରଣାଗତ ଯାଇଛନ୍ତି, ସେ କହିଲାରେ ମୁଁ ସବୁ ସିନା ଦେଇଦେଇଛି, ନିଯୁକ୍ତି ଦେଇନି, ମୁଁ ସବୁ ଦେଇଦେଲା, ନିଯୁକ୍ତି ଦେଇନି ନା, ଆମ କି ଭକ୍ତ? ଶ୍ରୀ ପ୍ରଭୁ ଆପଣ ତୃତୀୟ ପାଦରେ କାଢି ଦେଇପାରିବେ, ମୁଁ ତୃତୀୟ ପାଦ ଦେଇପାରିବି, ସ୍ଥାନ ଦେଇପାରିବି। ସେସବୁ ମସ୍ତକ ଦେଖେଇଲେ, ମୋତେ ଗ୍ରହଣ କର ଭଗବାନ, ଗ୍ରହଣ କରିବେ, ତାଙ୍କୁ ଗ୍ରହଣ କରିକି ଡାକିବେ ଆଉ କହିବେ, ନିଜେ ନିଜ ମୁଖରେ ପ୍ରଶଂସା କରିବେ, ନାଇଁ ନାଇଁ ନାଇଁ, ଗୁରୁ ମୁଖରେ ମୁଁ ହିଁ କହିଥିଲି। ଏ ଛଳନା ବାକ୍ୟ ସବୁ ଗୁରୁ ତାଙ୍କର ଯୋଉ ଅଭିଶାପ ଦେଲେ, ଗୁରୁ ଅଭିଶାପ ଦେଲେ ଯା ବଳି, ବର୍ତ୍ତମାନ ପ୍ରଶସ୍ତେ ସ୍ତ୍ରୀ, ମୁଁ ଅଭିଶାପ ଦେଇଦେଲି, ତୁ ନଷ୍ଟ ହେଇଯା, ଯା। ଭଗବାନ ନିଜେ କହୁଛନ୍ତି ମୁଁ ତାଙ୍କ ଗୁରୁ ମୁଖରେ ଅଭିଶାପ ଦେଲି, ମୁଁ ତା ସାଙ୍ଗରେ ଛଳନା କରିଛି। ଭଗବାନ ନିଜ ବ୍ରହ୍ମାଙ୍କ ଆଗରେ ସମସ୍ତେ, ବ୍ରହ୍ମା ତାଙ୍କ ସ୍ତ୍ରୀ ଇନ୍ଦ୍ର ସମସ୍ତେ ଶୁଣୁଛନ୍ତି, ସମସ୍ତେ ତାଙ୍କ ଉପରେ, ବଳିଙ୍କର ଉପରେ ଏତେ ସମସ୍ତେ ଖୁସି ଥିଲେ। ବଳି ଯେତେବେଳେ ପ୍ରତିଶ୍ରୁତି ଦେଲେ, ଇନ୍ଦ୍ର ବି ଫୁଲ ପୁଷ୍ଟି କରୁଥିଲେ, ଇନ୍ଦ୍ର ବି ପୁଷ୍ପ ପୁଷ୍ଟି କରୁଥିଲେ, ଇନ୍ଦ୍ର କଣ ଥିଲେ? ଶତ୍ରୁ। ଇନ୍ଦ୍ର କାହିଁକି ପୁଷ୍ପ ପୁଷ୍ଟି କରୁଥିଲେ? ଇନ୍ଦ୍ର ରାଜା ହବା ପାଇଁ ନୁହେଁ, ବଳିର ନିଷ୍କପଟକୁ। ଆରେ ସଂସାରରେ ଭକ୍ତ ଅଛନ୍ତି, କିନ୍ତୁ ବଳି ଭଳିଆ କିଏ ନାହିଁ? ସେ ଜାଣୁଛନ୍ତି ମୋ ପାଖରୁ ଇନ୍ଦ୍ର ପଦ ନେଇକି ମୋ ଶତ୍ରୁକୁ ଦେବେ, କିନ୍ତୁ ପୁଣି ସେ ଦେଇଦେଉଛ। ଅତି ମହାନ, ସମସ୍ତେ ପୁଷ୍ପ ବୃଷ୍ଟି କରୁଥିଲେ, ସମସ୍ତେ ବଳିଙ୍କର ଜୟଦାନ ଜୟଦାନ ଦେଉଥିଲେ, ଆଉ ଭଗବାନ ବି ନିଜେ ବସ ହେଇଗଲେ। ଭଗବାନ ସେଥିପାଇଁ କହିଲେ ବଳିଙ୍କୁ, ତୁମେ ଯାଅ ସୁତଳ ଲୋକକୁ ଯାଅ, ମୁଁ ତ ମହାନ, ସେଟା ଆନନ୍ଦରେ ରୁହ, ଆଉ ସବୁବେଳେ ନିତ୍ୟ ଶଙ୍ଖ ଚକ୍ର ଗଦା ପଦ୍ମ ମୋ ସ୍ୱରୂପରେ ମୋତେ ଦର୍ଶନ କରିବ, ସେଠିକି ତୁମ ସୁଖ ତନ୍ଦ୍ରା କିଛି ଲାଗିବନି, ଆଉ ଯିଏ ତୁମକୁ ଆକ୍ରମଣ କରିବ ମୁଁ ତୁମକୁ କଣ କରିବି, ସୁରକ୍ଷା ଦେବି, ତୁମେ ସେଠିକି ଯାଅ, ଆଉ ସର୍ବଦା ମୋତେ ତୁମେ ଦର୍ଶନ ପାଇବ, ମୁଁ ତୁମର ଦ୍ୱାରପାଳ ହେଇକି ରହିବି, ଯା। ଭଗବାନ ନିଜେ ଦ୍ୱାରପାଳ ହେଇଗଲେ, ପ୍ରହ୍ଲାଦ ଆସିଲେ କାନ୍ଦିଲେ, ବଳି ବି କାନ୍ଦି କାନ୍ଦିକି ସତଳ ଲୋକ ଗଲେ, ପ୍ରହ୍ଲାଦ ବି କାନ୍ଦିକି, ପ୍ରହ୍ଲାଦ ସେ ସବୁବେଳେ କହିଲେ ଏ ପ୍ରଭୁ କଣ ନମେ ବିରଞ୍ଚେ, ଲଭତେ ପ୍ରସାଦ ନ ଶ୍ରୀ ବ୍ରହ୍ମା ଯୋଉ ପ୍ରସାଦ ପାଇନାହାନ୍ତି, ଶିବ ଯୋଉ ପ୍ରସାଦ ପାଇନାହାନ୍ତି, ଲକ୍ଷ୍ମୀ ଯୋଉ ପ୍ରସାଦ ପାଇନାହାନ୍ତି, ଆପଣ କାହିଁକି ଅସୁରମାନଙ୍କୁ ଏତେ କୃପା କରୁଛନ୍ତି? ମୋତେ ତ ରକ୍ଷା କଲେ ଆପଣ ପିତାଙ୍କ କବଳରୁ, ମୋ ପାଇଁ ନୃସିଂହ ହେଲେ, ପୁଣି ମୋର ନାତି ପାଇଁ ଆପଣ ବାମନ ହେଇକି ଏଇ ଯୋଉ ଅଦ୍ଭୁତ ଲୀଳା ଆପଣ କଲେ, ପୁଣି ଯାହା କଲେ କଲେ ଆପଣ ପୁଣି ଦ୍ୱାରପଳା ହେଲେ, ଡାକିନ ନା ପଦବୀ, ଏତେ କୃପା ଆପଣ କଲେ, ପ୍ରହ୍ଲାଦ ବି କାନ୍ଦି କାନ୍ଦିକି ସୁତର ଲୋକ ହୁଏ। ସମର୍ପଣ କିଭଳି ପ୍ରତି ଅବସ୍ଥାରେ ଯଦି ଭଗବାନ ବି ଛଳନା କରନ୍ତି, ଆମ ଅନ୍ତରରେ କେବେ ହେଲେ ପ୍ରଭୁଙ୍କ ପ୍ରତି ସନ୍ଦେହ ଆସିବା ଉଚିତ ନାହିଁ। ଗୁରୁ ବୈଷ୍ଣବ ପ୍ରତି ସନ୍ଦେହ ଶରଣାଗତିର ଅଙ୍ଗ ନୁହେଁ, ଆମର କୌଣସି ପ୍ରକାର ସନ୍ଦେହ ନାହିଁ, କୌଣସି ପ୍ରକାର ଆଶା ନାହିଁ, କେବଳ ନିଜକୁ ଦବାର ଆଶା, ଗୁରୁକୃଷ୍ଣଙ୍କ ଚରଣରେ ନିଜକୁ ବିକିବାର ଆଶା, ଏଇଟା ହଉଛି ଶରଣାଗତି। ଆଜି ହଉଛି ବାମନଦେବଙ୍କର ଆବିର୍ଭାବ, ପ୍ରଭୁ ଆବିର୍ଭାବ ହେଇ ଭକ୍ତର ମହିମାକୁ, ବଳିଙ୍କର ମହିମାକୁ ବଢେଇଥିଲେ। ଶରଣା କିଭଳି ଶରଣାଗତ ଆଚରଣ କରିବାକୁ ପଡେ, ସର୍ବସ୍ୱ ଦେବାକୁ ପଡେ ଶିଖେଇଥିଲେ। ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ, ହରେ କୃଷ୍ଣ।